जन्मर्थ जोगी संगीत जोशिता दारिद्र लीद पूज्य मंत्रवाचक चकार सुनो रहसीत अनंत की कदाचित कहने तुम भगवान को सिनेमा त्रैमासिक समय भगवान उत्थान पड़ लेते औथानिक प्रभाव भी कहुची कौतुक प्रभाव भगवान को सब लीला आनंद प्रदान करे कौतुक प्रदान करे सामान्य छोट शिशु कार्यक्रम देखी पिता माता आनंद आनंद विभोर हो जाती आगे स्वयं भगवान आनंद घन सचिदानंद घन कथा कौन पाइबा तेणु माँ जन्मार्थ जोगे समवेत जो सुदान जो जन्म नक्षत्र जो रही रोहिणी नक्षत्र चंद्र एवं रोहिणी नक्षत्र संयोग होता से दिन से दिन से समवेत जो सुदान जो सहचारी मैंने अच्छा सखी मैंने अच्छा समस्त से बुले डकते पर्वपाई डकते तेणु से सब जो एक्ट से कौन हो दारिद्र गीत बीज मंत्र बाहर आमर ये जो भक्ति पाइले दारिद्र गीत भगवान गुणगान करवा बाद्यवादन करवा नृत्य करवा कृष्ण कीर्तन गान नर्तन करो प्रेमामृता बोली कृष्ण भगवान भक्ति विभिन्न प्रकार भगवान को आराधना करने जो विभिन्न प्रकार उपाय सब रही जो भक्ति उपाय ये हूँ आनंददायक उपाय छोट पिला सामिल हो पार छोट पिला आरंभ कर वृद्ध वयस पर्यंत जे मृत्यु अवस्था मध्य जन भक्ति आचरण कर तेणु ये भक्ति को कहलाए अहेदुखी अप्रतिहता एमती कि जन मातृगर्व थी से भक्ति को आचरण कर भक्ति एक आनंददायक और समस्त सहज जमी वर्णना कर प्रहलाद महाराज से मातृगर्व जो नारद मुनि माँ कयाधु को भगवान गुणगान कर भगवान कथा कहते से ही समय से शुणुले मातृगर्व शुणुले भक्ति एत उन्नत स्तर भक्ति एवं जो मैंने छोट पा ये भक्ति को आचरण करेंगे जमी ध्रुव पांच वर्ष बाड़क से पांच वर्ष बाड़क पे खेल पेटी आप देखुए से भगवान विषय किसी जान नए पारती किंतु पांच वर्ष बाड़क थे ध्रुव से भगवान आराधना कर छस भगवान प्राप्त हो गले भाव युवक बयस आम भुवनेश्वर सहर देखु बीजेपी नगर देखते युवक मैंने कौन भक्त आचरण कर किंतु जन युवक थे साधारण युवक नए से समग्र पृथ्वी सम्राट अम्बरीश महाराज सूर्य वंश से जो वंश से भगवान रामचंद्र प्रभु आई वंश से अम्बरीश महाराज तेणु अम्बरीश महाराज युवक बयस समग्र पृथ्वी सम्राट से भक्ति समस्त अंग पालन करते श्रवण कीर्तन स्मरण अर्चन मंदन दास इत्यादि भक्ति जो नौटी अंग अच्छी सब कुछ पालन करते वृद्ध बयस जगत महाराज वृद्ध हो जाते वृद्ध हो गले सदानंद जी बालक काल में भक्ति आचरण करना वृद्ध अवस्था ग्रहण करें ना कि भगवान भक्ति यह जैसे वृद्ध अवस्था जगत महाराज भगवान भक्ति आचरण कर अन्य अन्य कथा कौन कहवा मृत्यु समय जन भक्ति को आचरण करेंगे तार उदाहरण होती अजान मृत्यु समय केवल पुत्र को नाम नहीं नारायण नाम भगवान नाम ଡାକି ଦେଇଛନ୍ତି, ସେ ଖୁସି ଉଦ୍ଧାର କରିଯାଇଛନ୍ତି। ଏ ଭକ୍ତି କେତେ ଆନନ୍ଦଦାୟକ ଏବଂ ଏଭଳି ସହଜ ସରଳ ଉପାୟ। କାରଣ ଏ ଭକ୍ତି ହେଉଛି କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କରୁ, ଭଗବାନଙ୍କ କୀର୍ତ୍ତନ କରିବା, ଗାନ କରିବା। କୀର୍ତ୍ତନ କହିଲେ ସମବେତ ସଂକୀର୍ତ୍ତନ, ମିଶିକିରି ତାକୁ କୀର୍ତ୍ତନ କରାଯାଉଛି, ମିଶିକିରି ଗାନ କରିବାଟାକୁ କୀର୍ତ୍ତନ କରାଯାଉଛି, ଏକୁଟିଆ ଗାନ କରିଲେ ସେଇଟା ଗାନ ବୋଲି ସଙ୍ଗୀତ ବୋଲି କୁହାଯାଉଛି। କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ, ଖାଲି ଗାନ ନାହିଁ ନର୍ତ୍ତନ। ଛୋଟ ପିଲା ଦେଖିଲେ ସ୍ୱାଭାବିକ ଭାବରେ ସେ ନୃତ୍ୟ କରି କରି ଯାଉଥିବ, ଏ ନୃତ୍ୟ କରିବାର ପ୍ରବୃତ୍ତି ରହିଛି ଆମର। ଏ ଭକ୍ତିରେ ଶ୍ରୀ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କରୁ ଏବଂ ପ୍ରେମାମୃତାନ ବହିଲି, ପ୍ରେମ ରୂପକ ଅମୃତରେ, ପ୍ରେମ ରୂପକ ଅମୃତ ସାଗରରେ ଜଣେ ନିମଜ୍ଜମାନ ହୋଇଯାଉଛି। ଆନନ୍ଦ ଆତିଶାୟ ଆନନ୍ଦ ବଢ଼ି ବଢ଼ି ଯାଉଛି ତାଙ୍କର। କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କରୁ, ତେଣୁ ସେ ଯେଉଁ ଉତ୍ସବ ହୋଇଥିଲା, ଉତ୍ସବ କହିଲେ ଏଇଟା ଭଗବାନଙ୍କର ଗୁଣଗାନ କରାଯିବ, ମିଶିକି ସମୂହ ଭାବରେ କୀର୍ତ୍ତନ କରାଯିବ ଏବଂ ନୃତ୍ୟ ମଧ୍ୟ କରାଯିବ, ନା ଗାନ ନର୍ତ୍ତନ କୀର୍ତ୍ତନ। ଇଏ ହେଉଛି ଉତ୍ସବ, ଭଗବାନ ସବୁକିଛି ଉତ୍ସବ, ଭଗବାନଙ୍କର ଜନ୍ମଠାରୁ ଆରମ୍ଭ କରିକି ତାଙ୍କର ଉତ୍ସବ ଚାଲିଛି। ତେଣୁ ଯଶୋଦା ମା ତାଙ୍କର କୌଣସି ଅଭାବ ମଧ୍ୟ ନାହିଁ। ଆମେ ଉତ୍ସବ କରି ମନ୍ଦିରରେ ଆମେ ଚିନ୍ତା କରିଦେବୁ କେମିତି ଟଙ୍କା ରୋଜଗାର କରିବୁ, ଟଙ୍କା କଲେକ୍ସନ୍ କରିବା, କିନ୍ତୁ ମା ଯଶୋଦା ବା ପିତା ନନ୍ଦ ମହାରାଜ ତାଙ୍କର କୌଣସି ଧନର ଚିନ୍ତା ନାହିଁ, ଧନ ଅଭାବ ଧନ ରହିଛି, ଭରି ହେଇଯାଉଛି ଧନ। ଆମେ କହିଥିଲେ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେହେତୁ ଆସିଯାଇଛନ୍ତି ହରେ ନିବାସ ଆତ୍ମ ଗୁଣେଇ, ଭଗବାନ ଯେହେତୁ ଅବସ୍ଥାନ କରୁଛନ୍ତି ସେଠି ସ୍ୱୟଂ ଲକ୍ଷ୍ମୀ ଆସି ରହିଯାଇଛନ୍ତି, ଅନ୍ୟମାନଙ୍କ ସେବା କରୁଛନ୍ତି ଲକ୍ଷ୍ମୀ। ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ, ବ୍ରଜରେ ସମୃଦ୍ଧି ସମୃଦ୍ଧି ହେଇଯାଇଛି, ସଙ୍ଗୀତ ଐଶ୍ୱର୍ଯ୍ୟ ଆସି ପହଞ୍ଚି ଯାଇଛି। ତେଣୁ ସବୁ ସଖୀମାନେ ଆସି ଗାନ ନର୍ତ୍ତନ କରୁଛନ୍ତି, ତେଣୁ ଏବଂ ଦ୍ୱିଜ ମନ୍ତ୍ର ବାଚକେ, ଦ୍ୱିଜ କହିଲେ ବ୍ରାହ୍ମଣ, ଦ୍ୱିଜ ତ ହେଉଛି ଦ୍ୱିତୀୟ ଜନ୍ମ, ସମସ୍ତଙ୍କର ଜନ୍ମ ହେଉଛି, କିନ୍ତୁ ଜନ୍ମରେ ସେ ଜଣେ ବ୍ରାହ୍ମଣ ହୋଇପାରିବେ ନାହିଁ। ଜନ୍ମ ନା ଜାୟତେ ଶୂଦ୍ର, ଜଣେ ବ୍ରାହ୍ମଣଙ୍କର ଜନ୍ମ ହେଲେ ମଧ୍ୟ ଜନ୍ମରେ ସେ ଯଦି ସଂସ୍କାର ଗ୍ରହଣ କରେ ନାହିଁ, ସେ ଶୂଦ୍ର ବା ନିଜ ସ୍ତରରେ ଅଛି। ଯେତେବେଳେ ସେ ସଂସ୍କାର ଗ୍ରହଣ କରୁଛି, ସଂସ୍କାର ଭାବେ ଦ୍ୱିଜ, ଯେତେବେଳେ ସଂସ୍କାର ଗ୍ରହଣ କରୁଛି ତାକୁ ଦ୍ୱିଜ ବୋଲି କୁହାଯିବ, ଅର୍ଥାତ୍ ତାକୁ ଦ୍ୱିତୀୟ ଜନ୍ମ ହେଲା। ଏବଂ ଜଣେ ଏ ସଂସ୍କାର ପ୍ରାପ୍ତ ହେଲେ ହିଁ ସେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ। ତେଣୁ ବେଦ ଜଣେ ଯେତେ ପାଠ କରିବ ତାକୁ ବିପ୍ର କୁହାଯିବ, ବେଦ ପାଠାସ ଭାବେ ବିପ୍ର। ଏବଂ ବେଦ ପାଠ କରି ଯଦି ବେଦରେ ଆମେ ଗତକାଲି କହିଥିଲେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ, ଯେଉଁଥିପାଇଁ ଭଗବାନ ତ୍ରିଭଙ୍ଗ ପାଣିମାନେ ରହିଛନ୍ତି ସବୁବେଳେ, ଭଗବାନ କୃଷ୍ଣ ତ୍ରିଭଙ୍ଗ ଲଳିତ ସିଏ, ଏ ତିନୋଟି ତତ୍ତ୍ୱ ରହିଛି ଏବଂ ଆଉ ତିନୋଟି ତତ୍ତ୍ୱ ମଧ୍ୟ ରହିଛି ବେଦରେ, ସେ ହେଉଛି ବ୍ରହ୍ମ ପରମାତ୍ମା ଏବଂ ଭଗବାନ। ତେଣୁ ବେଦ ଅଧ୍ୟୟନ କରି ଜଣେ ଯଦି ଭଗବାନଙ୍କୁ ଜାଣିଗଲେ ତାହା ତାଙ୍କୁ ଭକ୍ତ ବୋଲି କହିବ। ବେଦ ବେଦେ ସର୍ବେ ରହମେଦ୍ୟ ବେଦ୍ୟ, ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ ବା ବିଷ୍ଣୁ ତତ୍ତ୍ୱ, କିନ୍ତୁ ସେ ଯେଉଁ ଉନ୍ନତ ତତ୍ତ୍ୱକୁ ଯଦି ସମସ୍ତେ ନ ଜାଣିପାରିଲେ ମଧ୍ୟ ସବୁଠାରୁ ନିମ୍ନ ତତ୍ତ୍ୱ ହେଉଛି ବ୍ରହ୍ମ ତତ୍ତ୍ୱ। ଭଗବାନଙ୍କ ଶରୀରର ଯେଉଁ ଅଙ୍ଗ ଜ୍ୟୋତି ରହିଛି ସେ ଜ୍ୟୋତିକୁ ବ୍ରହ୍ମ ବୋଲି କୁହାଯାଏ। ଅନ୍ତତଃ ପକ୍ଷେ ବେଦ ଅଧ୍ୟୟନ କରିଲେ ଯେ ଆମେ ବ୍ରହ୍ମକୁ ଜାଣିପାରିଲେ ତାହେଲେ ବ୍ରହ୍ମ ଜାଣନ୍ତି କି ବ୍ରାହ୍ମଣ, ତାଙ୍କୁ ବ୍ରାହ୍ମଣ ବୋଲି କୁହାଯିବ, କାରଣ ସେ ବ୍ରହ୍ମ ଜାଣନ୍ତି। କିନ୍ତୁ ବର୍ତ୍ତମାନ ଯୁଗରେ ଆମର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣ ଭକ୍ତିବେଦାନ୍ତ ଶଙ୍କର ଉପାଧ୍ୟ ମହାରାଜଙ୍କ ଗୁରୁଦେବ କହନ୍ତି, ବ୍ରହ୍ମସୂତ୍ର ନ ଜାଣନ୍ତି ବ୍ରହ୍ମସୂତ୍ରେଣ ଗର୍ବିତା। ଜଣେ ଗୋଟେ ବ୍ରହ୍ମସୂତ୍ର ବା ପଇତା ଧାରଣ କରିଦେଇଛନ୍ତି, କିନ୍ତୁ ବ୍ରହ୍ମସୂତ୍ର ଜାଣିନାହାନ୍ତି, ବେଦାନ୍ତ ସୂତ୍ର ବେଦ ଜାଣିନାହାନ୍ତି, ତାହେଲେ ସେ ଖାଲି ବ୍ରହ୍ମସୂତ୍ରରେ ଗର୍ବିତା ହେଇଯାଇଛନ୍ତି। ସେମାନେ ବ୍ରାହ୍ମଣରେ ନିଜକୁ ଗର୍ବ କରୁଛନ୍ତି, କିନ୍ତୁ ପ୍ରକୃତରେ ବ୍ରହ୍ମସୂତ୍ର ଜାଣିନାହାନ୍ତି। ବ୍ରହ୍ମସୂତ୍ର ଯଦି ଜାଣିନାହାନ୍ତି ତାହେଲେ ସେ ପ୍ରକୃତରେ ବ୍ରାହ୍ମଣ ହେଇପାରିବେ ନାହିଁ, ଏବଂ ତାର ଉନ୍ନତ ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ତେଣୁ ସେ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଯଦି ପ୍ରାପ୍ତ ହେବେ ତାହେଲେ ଯୋଗୀ ବୋଲି କହିବ, ଏବଂ ତାର ଉର୍ଦ୍ଧ୍ୱରେ ଭଗବାନଙ୍କ ସତ୍ତ୍ୱ ଜାଣିବେ ତାହେଲେ ତାଙ୍କୁ ଭକ୍ତ କହିବ। ତେଣୁ ଏ ଯେଉଁ ଆସିଥିଲେ ବୀଜମନ୍ତ୍ର ଡକା ହେଇଥିଲା, ବୀଜମନ୍ତ୍ର ବାଦରେ ସେମାନେ ଏଇ ମନ୍ତ୍ର ସବୁ ବାଚନ କଲେ ବା ମନ୍ତ୍ର ସବୁ ଉଚ୍ଚାରଣ କଲେ। ବେଦରେ ସବୁ ବିଭିନ୍ନ ପ୍ରକାର ମନ୍ତ୍ର ରହିଛି, ମାଙ୍ଗଳିକ ମନ୍ତ୍ର ସବୁ ରହିଛି, ସେ ମନ୍ତ୍ର ସବୁ ଉଚ୍ଚାରଣ କରୁଛନ୍ତି। ଚକାର ଶୁଣ ରହି ସେଇଟା ସତୀ, ତେଣୁ ଏହିଭଳି ଭାବରେ ଗୀତ ଗାନ କରାଯାଉଛି, ବାଦିତ୍ୟ ବା ବାଦ୍ୟ ସବୁ ଗାନ ବାଦନ କରାଯାଉଛି, ବିଜମାନେ ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଏହିଭଳି ସୁ ଅବସରରେ କୃଷ୍ଣଙ୍କର ଅଭିଷେକ ହେଉଛି, ଅଭିଷେକ ହେଉଛି। ଆମର ମନ୍ଦିରରେ ବା ଆପଣଙ୍କର ଏଠି ମଧ୍ୟ ହେଉଥିବ, ଯେତେବେଳେ ଅଭିଷେକ ହୁଏ ସେତେବେଳେ ରହିଛି ଆମର ପୁରୁଷ ସୂକ୍ତ ମନ୍ତ୍ର ପାଠ କରାଯାଏ, ପୁରୁଷ ସୂକ୍ତ ମନ୍ତ୍ର। ତେଣୁ ବ୍ରାହ୍ମଣମାନେ ସେଭଳି ଭାବରେ ବିଭିନ୍ନ ପ୍ରକାର ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ବିଭିନ୍ନ ଗୋପୀମାନେ ନୃତ୍ୟ କରୁଛନ୍ତି, କେତେଜଣ ବାଦ୍ୟ ବାଦନ କରୁଛନ୍ତି, ଏବଂ ଏହି ସମୟରେ ଭଗବାନଙ୍କର ଅଭିଷେକ କରାଯାଉଛି, ତାଙ୍କୁ ସ୍ନାନ ଇତ୍ୟାଦି କରାଯାଉଛି। ଏ ତୃତୀୟ ମାସର କଥା, ଉତ୍ଥାନିକ ପର୍ବ ଏହିପରି ଭାବରେ ପାଳନ କରାଯାଉଛି। ତେଣୁ ନନ୍ଦସ ପତ୍ନୀ କୃତମର୍ଜନାଧିକ ବିପ୍ରେୟୀ କୃତସୂତ୍ରହଂସୁ ବୁଦ୍ଧି ଅନ୍ନାଶ୍ରଣୀ ସଂଜାତ ନିଦ୍ରାକ୍ଷଣେ। ତେଣୁ ଏହିଭଳି ଭାବରେ ଏହି ଅବସରରେ ନନ୍ଦସ ପତ୍ନୀ ନନ୍ଦ ମହାରାଜ କହିଲେ ଆନନ୍ଦର ମୂର୍ତ୍ତିମତ ଅବତାର, ନନ୍ଦ ଭଗବାନ ହେଉଛନ୍ତି ଆନନ୍ଦଘନ, ତାଙ୍କର ପିତା ହିସାବରେ ନନ୍ଦ ମହାରାଜ ସେ ମଧ୍ୟ ଆନନ୍ଦ, ତାଙ୍କ ସ୍ୱୟଂ ଆନନ୍ଦ ଅନୁଭବ ପ୍ରାପ୍ତ ହେଉଛନ୍ତି। ତେଣୁ ନନ୍ଦସ ପତ୍ନୀ କୃତମର୍ଜନାଧିକ ସେ ନିଜେ ସ୍ନାନ ହେଇଥିବା ସାରି କୃଷ୍ଣଙ୍କୁ ସ୍ନାନ କରୁଥିବା ସମୟରେ ବିପ୍ରେୟୀ କୃତ ସ୍ୱତ୍ୟାନ ସୁପ୍ରୀତି, ବିପ୍ରେୟୀ ମାନେ ଏଇ ବ୍ରାହ୍ମଣମାନେ ବିଜମାନେ ସେମାନେ ସତ୍ୟାନୟନ କରୁଛନ୍ତି, ସ୍ତୁତି ପାଠ କରୁଛନ୍ତି, ସତ୍ୟାନୟନ ସୁପ୍ରୀତି ଏହିଭଳି ଭାବରେ ଭଗବାନଙ୍କର ପୂଜା କରୁଛନ୍ତି ସେମାନେ। ଏଇଠି ଯେମିତି ଆମର ଭଗବାନ ପୂଜା ହେଉଛି, ସନ୍ଧ୍ୟା ଆଳତୀ ହେଲା, ପୂଜା ହେଲା, ସେଭଳି ଭାବରେ ବିପ୍ରମାନେ ବିଜମାନେ ସେମାନେ ଭଗବାନଙ୍କର ବିଭିନ୍ନ ମନ୍ତ୍ର ପାଠ କରି ଭଗବାନ ପୂଜା କରୁଛନ୍ତି, ଏବଂ ମା ଯଶୋଦା ତାଙ୍କୁ ସବୁ ଅନ୍ନ ସୁନ୍ଦର ସୁନ୍ଦର ବସ୍ତ୍ର ଏବଂ ବହୁତ ଫୁଲମାଳ ଇତ୍ୟାଦି ଏବଂ ବିଭିନ୍ନ ଧେନୁ ବା ଗାଭୀ ସବୁ ସଞ୍ଜାତ ଏଇଭଳି ଭାବରେ ତାଙ୍କୁ ସବୁ ଦାନ କରୁଛନ୍ତି, ଏ ଉତ୍ସବରେ ସବୁ ଦାନ କରାଯାଉଛି। ତେଣୁ ସେହି ସମୟରେ ଏହି ଅବସରରେ ସଞ୍ଜାତ ନିଦ୍ରାକ୍ଷ ମତିଶୟ ଚଣ୍ଡି, କୃଷ୍ଣଙ୍କର ନିଦ୍ରା ଆସିଗଲା, ଭଗବାନଙ୍କର ନିଦ୍ରା ହେଉଛି ଯୋଗ ନିଦ୍ରା, ଭଗବାନ ଯୋଗ ନିଦ୍ରା। ଆମର ତିନୋଟି ଅବସ୍ଥା ରହିଛି, ଗୋଟିଏ ହେଉଛି ଆମ ଜାଗ୍ରତ ଅବସ୍ଥା, ଗୋଟିଏ ହେଉଛି ନିଦ୍ରା ଅବସ୍ଥା, ଆଉ ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା। ଏଇ ତିନୋଟି ଅବସ୍ଥା ରହିଛି ଆମର। ଆମେ ଯେତେବେଳେ ନିଦ୍ରା ଯାଉଛେ ଆମେ ସେତେବେଳେ ଭୁଲି ଯାଉଛେ କ'ଣ କରୁଛେ କ'ଣ ନାହିଁ ଭୁଲି ଯାଉଛେ, ସ୍ୱପ୍ନରେ କିଛି କିଛି କଥା ଜାଣିପାରୁଛେ, ସ୍ୱପ୍ନ ମଧ୍ୟ ଯେତେବେଳେ ଜାଗ୍ରତ ହେଇଯାଉଛେ ଭୁଲି ଯାଉଛେ, କିନ୍ତୁ ଭଗବାନଙ୍କର ଏ ତିନୋଟି ଅବସ୍ଥା ତାଙ୍କର ନିଦ୍ରା ବା ଯେଉଁଟା ରହିଛି ସେଭଳି ତାଙ୍କ ନିଦ୍ରା ହେଉଛି ଯୋଗ ନିଦ୍ରା, ଅର୍ଥାତ୍ ସେ ଯୋଗ ନିଦ୍ରାରେ ସବୁକିଛି ଜାଣିପାରନ୍ତି। ଭଗବାନ ବର୍ତ୍ତମାନ ସ୍ନାନ କରିଛନ୍ତି, ଆପଣଙ୍କ ଯେଉଁ ସ୍ନାନ ଏକାଦଶୀ ହେଲା, ଚାରି ମାସ ପରେ ଉତ୍ଥାନ ଏକାଦଶୀ ହେବ, ଭଗବାନ ଉଠିବେ, ଚାରି ମାସ ପରେ ଉଠିବେ, ଭଗବାନ ସ୍ନାନ କରିଛନ୍ତି। ସେ ସ୍ନାନରେ ସବୁକିଛି ଭଗବାନ ଜାଣୁଛନ୍ତି। ସବୁ ଯୋଗ ନିଦ୍ରା ବୋଲି କହିଲା ଜହ କାରଣ ନଳଜଳି ଗତି ସ୍ମ ଯୋଗ ନିଦ୍ରା ଅନନ୍ତ ଜଗଦଣ୍ଡ ସ୍ୱରୂପ କୂପ। ଯୋଗ ନିଦ୍ରାରେ ସେ ତାର ନା ନଳଜଳି ରହିଛନ୍ତି, ସ୍ନାନ କରିଛନ୍ତି, କିନ୍ତୁ ଯୋଗ ନିଦ୍ରା ରହିକି ମଧ୍ୟ ସେ ସବୁ ସୃଷ୍ଟି କରୁଛନ୍ତି। ଏ ତୃତୀୟ ଅବସ୍ଥାରୁ ଏ ତିନୋଟି ଅବସ୍ଥାରୁ ସେ ଉନ୍ନତ ଅବସ୍ଥା ହୁଏ, ଚତୁର୍ଥ ଅବସ୍ଥା ତୃତୀୟ ଅବସ୍ଥା ବୋଲି କହିଲା। ତେଣୁ ଭଗବାନଙ୍କର ଆମେ ଗତକାଲି ଯେଉଁ କହିଥିଲେ ଯେ ପରୀକ୍ଷିତ ମହାରାଜ 65 ବର୍ଷ ହେଇଯାଇଥିଲା, ଆମେ ଚିନ୍ତା କରିଥିବା ସେ ବୃଦ୍ଧ ହେଇଯାଇଥିବେ, ନା ବୃଦ୍ଧ ହେଇନଥିଲେ, ସେ ଯୁବକ ଅବସ୍ଥାରେ ଥିଲେ। ତେଣୁ ଏଇ ଗୋଟେ କଥା ରହିଛି, ଆମେ ସେ ଗୌରବନ୍ଦୁ ସେ ମହାରାଜ କଥାରେ କୁହନ୍ତି, ଏଇଟା ନିଓ ଟଲଷ୍ଟୟ ଲେଖିଥିଲେ, ଏ ଗ୍ରାଣ୍ଡ ଏ ଗ୍ରେନ୍ ଆଜି ଆଜି ହେଲ୍ ସେଗ ଯେତେବେଳେ ଛୋଟ ପିଲା ଯେତେବେଳେ ଗୋଟେ ରାଜ୍ୟରେ ଛୋଟ ପିଲାମାନେ ଖେଳୁଥିଲେ, ଖେଳୁଥିଲା ବେଳେ ଗୋଟେ ଅଦ୍ଭୁତ ଗୋଟେ ଅଣ୍ଡା ଭଳିଆ ଗୋଟେ ପଦାର୍ଥ ଦେଖିଲେ। ତେଣୁ ସେମାନେ କ'ଣ ଏଇଟା କ'ଣ ଏଇଟା ଆଶ୍ଚର୍ଯ୍ୟ ଦେଉଛନ୍ତି। ସେ ସମୟରେ ଜଣେ ଆସି ଯେତେବେଳେ ଦେଖିଲେ ଗୋଟେ ଅଦ୍ଭୁତ ଜିନିଷ ଅଛି, ସେଇଟା ନେଇକି ରାଜାକୁ ପ୍ରଦାନ କରାଗଲା। ତେଣୁ ରାଜା ସବୁ ବ୍ରାହ୍ମଣମାନଙ୍କୁ ଡାକିଲେ, ପଚାରିଲେ ବିଦ୍ୱାନ ବ୍ୟକ୍ତିମାନେ ସେମାନେ ସବୁ ବେଦ ଅଧ୍ୟୟନ କରିଛନ୍ତି, ବହୁତ ଜ୍ଞାନ ଅଛି, ପଚାରିଲେ ଜିନିଷଟା କ'ଣ କୁହ, ତୁମକୁ ମୃତ୍ୟୁ ଦିଆଯିବ, ମୃତ୍ୟୁଦଣ୍ଡ ଦିଆଯିବ। ତେଣୁ ବ୍ରାହ୍ମଣମାନେ ଭାଳେଙ୍କୁ ପଡ଼ିଗଲା, କ'ଣ କରିବେ, ଜାଣିପାରୁନାହାନ୍ତି କ'ଣ ଜିନିଷ ଇଏ। ତେଣୁ ଏହି ସମୟରେ ସେ ଝରକା ପାଖରେ ଥିଲାବେଳେ ଗୋଟେ ପକ୍ଷୀ ଆସି ତାକୁ ଫୁଙ୍କି ଦେଲା। ତେଣୁ ସେମାନେ ଜାଣିଲେ ଯେ ପ୍ରକୃତରେ ଏଇଟା ଗୋଟେ ଖାଦ୍ୟ ଶସ୍ୟ। ତେଣୁ ସେମାନେ ରାଜା କହିଲେ ଗୋଟେ ଖାଦ୍ୟ ଶସ୍ୟ, ରାଜା ପଚାରିଲେ ଖାଦ୍ୟ ଶସ୍ୟ କେଉଁଠୁ ଉତ୍ପନ୍ନ ହେଉଥିଲା, କିଏ ଉତ୍ପନ୍ନ ହେଉଥିଲା କୁହ। ତେଣୁ ବ୍ରାହ୍ମଣମାନେ କହିଲେ ଯେ ଆମେ ତ କୃଷକ ନୁହଁ ନା, ଯେଉଁମାନେ କୃଷକ ତାଙ୍କୁ ପଚାରିଲେ ସେ କହିବେ ନା, ଆମେ କେମିତି କହିବୁ, ଆମେ ବେଦ ବିଷୟରେ କଥା କହିଲେ ଆମେ କହିବୁ। ତେଣୁ ସବୁଠାରୁ ରାଜ୍ୟର ସବୁଠାରୁ ବୃଦ୍ଧ କୃଷକକୁ ଡକାଗଲା। ତେଣୁ ବୃଦ୍ଧ କୃଷକ ଆସିକି ଦେଖିଲେ କହିଲେ ନା, ଆମ ସମୟରେ ଏସବୁ ବହୁ ନଥିଲା, ଆମର ପିତାଙ୍କୁ ପଚାର। ବୃଦ୍ଧ କୃଷକ ଯେ ଆସୁଛନ୍ତି, ଦୁଇଟି ବାଡ଼ି ଧରିକି ଆସୁଛନ୍ତି, ଚାଲିପାରୁନାହାନ୍ତି, ହଁ ତମର ପିତା ଅଛନ୍ତି ନା, ହଁ ତମର ପିତା ଅଛନ୍ତି। ତେଣୁ ତାଙ୍କର ପିତା ଭିତରେ ଡକାଗଲା, ସିଏ ଆଉ ଯଦିଓ ତାଙ୍କର ପିତା ସିଏ, କିନ୍ତୁ ସିଏ ସୁସ୍ଥ ଅଛନ୍ତି, ଦୁଇଟି ବାଡ଼ି ତାଙ୍କର ଗୋଟିଏ ବାଡ଼ି ଧରିଛନ୍ତି, ସିଏ ଗୋଟିଏ ବାଡ଼ି ଧରି ଆସୁଛନ୍ତି। ତେଣୁ ତାଙ୍କୁ ଯେତେବେଳେ ପଚାରିଲେ, ରାଜା ପଚାରିଲେ ଏ କ'ଣ ଶସ୍ୟକୁ ଦେଖିଛ, କେବେ ହେଇଥିଲା ତମର ସମୟରେ, ନା 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 ଏ ସେଇଟା ଆମେ ଦେଖିପାରୁନୁ, ଆମର ପିତାଙ୍କୁ ପଚାରନ୍ତୁ, ତମର ପିତା ଅଛନ୍ତି ନା, ହଁ। ତେଣୁ ତାଙ୍କର ପିତା ସେ ଡକାଗଲା, ଏଥିରେ ଯୁବକ ଯୁବକ କୌଣସି ବାଡ଼ି ତାଙ୍କୁ ନ ଧରିକି ସେ ଚାଲୁଛନ୍ତି, ଯୁବକ ବହିକି ଚାଲୁଛନ୍ତି। ତେଣୁ ତାଙ୍କୁ ଯେତେବେଳେ ପଚରା ଗଲା, ସେ କହିଲେ ହଁ ଆମ ସମୟରେ ଏଇଟା ହେଉଥିଲା, ନା କେଉଁଠି ହେଉଥିଲା ଶସ୍ୟ, ନା ଆମର ସେ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନ ନଥିଲା, ଯିଏ ଯେଉଁ ସ୍ଥାନରେ ଚାଷ କରିବ, ଯାହା ଯେତେବେଳେ ଆବଶ୍ୟକ ସେଠି ଚାଷ କରିବ, ହିସାବ ଆସିବ ନିଜ ସର୍ବମ ଯା କିଞ୍ଚିତ ଜଗତ୍ୟାଙ୍ଗ ଜଗତ, ସବୁକିଛି ଭଗବାନଙ୍କର ତାହା ନିଜର ସମ୍ପତ୍ତି ନଥିଲା। ତେଣୁ ଏହିଭଳି ଭାବରେ ଏ କଥାଟି ରହିଛି, ଯେଉଁଥିପାଇଁ କି ଯେଉଁ ଟ୍ରଷ୍ଟ୍ରାଏ ଏ କଥା ପାଇଁ ସେ ନୋବେଲ ପ୍ରାଇଜ୍ ପାଇଥିଲେ। ତେଣୁ ଆମେ ପାଇବାର ଉଦ୍ଦେଶ୍ୟ ଥିଲା ଯେ ଯେଉଁ ପରୀକ୍ଷିତ ମହାରାଜ 65 ବର୍ଷ ହେଇଯାଇଥିଲେ, ଆପଣମାନେ ଭାବୁଥିଲେ ବୃଦ୍ଧ, ଆମ ଭଳି ବୃଦ୍ଧ ହେଇଯାଇଥିଲେ, ନା ସେ ଯୁବକ ଅବସ୍ଥାରେ ଥିଲେ। ତେଣୁ ଏଠି ଯେଉଁ କଥା ପଡ଼ିଛି ଯେ ସମସ୍ତଙ୍କୁ ସବୁ ଏଇଭଳି ଭାବରେ ସବୁ ଦାନ ଇତ୍ୟାଦି କରାଯାଇ ସବୁ ସନ୍ଧ୍ୟା ଭଗବାନଙ୍କ ଶୟନ କଥା ଆସିଲା। ଭଗବାନ ଯେଉଁ ଶୟନ କରୁଛନ୍ତି, ଶୟନରେ ବି ସେ ସବୁ ଜାଣନ୍ତି। ଆମେ ନିଦ୍ରା ଭିତରେ ଯାଉଛେ, ନିଦ୍ରା ଭିତରେ ହେଇଯାଉଛେ, ଆମେ ଜାଣୁନେ କ'ଣ ହେଉଛି, କିନ୍ତୁ ଭଗବାନଙ୍କ କୃପାରୁ ଆମେ ନିଶ୍ୱାସ ପ୍ରଶ୍ୱାସ ଚାଲୁଛି, ଆମର ଭଗବାନଙ୍କ କୃପାରୁ ହେଉଛି, ନହେଲେ ଆମର ଶକ୍ତି ନାହିଁ ନିଶ୍ୱାସ ନେବା ପାଇଁ, ଆମେ ଶୋଇପଡ଼ୁଛେ, ଆମର ଆଉ ଇନ୍ଦ୍ରିୟମାନଙ୍କୁ ପରିଚାଳନା କରିପାରିବାନି ଆମେ, କିନ୍ତୁ ଭଗବାନ ସେସବୁ କରୁଛନ୍ତି। କିନ୍ତୁ ଭଗବାନଙ୍କ ନିଦ୍ରା ଜାଣନ୍ତି, ସେ ସବୁ ଜାଣନ୍ତି, ସେ କାରଣ ବଦଳରେ ଶୟନ କରିଛନ୍ତି, ଅନନ୍ତ ଶରୀରରେ ଶଯ୍ୟାରେ ଶୟନ କରିଛନ୍ତି, ତାଙ୍କର ଶରୀରରୁ ସବୁ ସୃଷ୍ଟି ହେଉଛି, ବହୁତ ଯାକ ସବୁ ସୃଷ୍ଟି ହେଉଛି। ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ବର୍ଣ୍ଣନା କରିଛନ୍ତି, ସେ ଶୟନ କରିଥିଲେ ମଧ୍ୟ ସୃଷ୍ଟି କରୁଛନ୍ତି, ଏବଂ ସୃଷ୍ଟିରେ ଯେଉଁ ସବୁ କାର୍ଯ୍ୟ ଚାଲିଛି, ସୃଷ୍ଟି ହେଉଛି, କିଛି କାଳ ରହୁଛି, ତା'ର ଧ୍ୱଂସ ହେଉଛି, ଏସବୁ କାର୍ଯ୍ୟ ମଧ୍ୟ ତାଙ୍କର ଅଧ୍ୟକ୍ଷତାରେ ଚାଲିଛି, ଏବଂ ଏ ଭୌତିକ ଜଗତ ସୃଷ୍ଟି ହେଇ ଯେତେବେଳେ ସେ ଗୋଟିଏ ନିଶ୍ୱାସ ଛାଡ଼ୁଛନ୍ତି, ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ଅନେକ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଉଛି, ସବୁ ବିଶ୍ୱବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ବ୍ରହ୍ମା ରହୁଛନ୍ତି, ଏବଂ ଯେତେବେଳେ ସେ ପ୍ରଶ୍ୱାସ ନେଇଛି ବିଶ୍ୱ ଭିତରୁ ନେଇଯାଉଛନ୍ତି, ପ୍ରଶ୍ୱାସ ନେଇଯାଉଛନ୍ତି, ସେଇ ସମୟରେ ଭୌତିକ ଜଗତ ଧ୍ୱଂସ ହେଇଯାଉଛି। ତାଙ୍କ ନିଶ୍ୱାସ ପରିମାଣ କେତେ ଆମେ ଚିନ୍ତା କରିପାରିବା ନାହିଁ, ତାଙ୍କ ନିଶ୍ୱାସ ପରିମାଣ କେତେ, ଯେ ଶୟନ କରିକି ମଧ୍ୟ ଏଇଭଳି ଭାବରେ ସବୁ କାର୍ଯ୍ୟ ହେଉଛି, ତାଙ୍କର ଭଗବାନଙ୍କର ନିଦ୍ରା ହେଉଛି ସେଇଭଳି ଭାବରେ। ତେଣୁ ଏଇ ଯେଉଁ ବିଷ୍ଣୁଙ୍କର ଯେଉଁ କାରଣ ତପସ୍ୟା ବିଷ୍ଣୁ ରହିଛନ୍ତି, କାରଣ ତାଗରେ ଶୟନ କରିଛନ୍ତି, ତାଙ୍କର ନିଶ୍ୱାସ ପରିମାଣ ଆମେ ଚିନ୍ତା କରିପାରିବା ନାହିଁ, ଖାଲି ଏତିକି ମଧ୍ୟ ଚିନ୍ତା କରିପାରିବା ନାହିଁ, ଯେଉଁ ବ୍ରହ୍ମା ଲୋମ ବିଲତା ଜଗଦଣ୍ଡ ନାଥା ଯେସେଇକ ନିଶ୍ୱାସିତ କାଳ ମଧ୍ୟ ଜୀବନ୍ତି ଲୋମ ବିଲତା ଜଗଦଣ୍ଡ ନାଥା, ତାଙ୍କର ଗୋଟିଏ ନିଶ୍ୱାସରେ ଏଇ ଯେଉଁ ଜଗଦଣ୍ଡ ନାଥା ଯେ ବ୍ରହ୍ମା ତାଙ୍କର ଯେଉଁ ଜୀବନ ଶହେ ବର୍ଷ, ସେ ଶହେ ବର୍ଷ ତାଙ୍କର ଗୋଟିଏ ନିଶ୍ୱାସର ପରିମାଣ, ବ୍ରହ୍ମାଙ୍କର ଗୋଟିଏ ଶହେ ବର୍ଷ, ବ୍ରହ୍ମାଙ୍କର ଶହେ ବର୍ଷ କଥା ଛାଡ଼ନ୍ତୁ, ବ୍ରହ୍ମାଙ୍କର ଗୋଟିଏ ଦିନ ଆଗେ ଚିନ୍ତା କରନ୍ତୁ କେତେ, ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗ ମିଶିଲେ ଏ ଗୋଟିଏ ଦିବ୍ୟ ଯୁଗ, ତାକୁ ଯଦି ଏକ ହଜାରରେ ଗୁଣାଯିବ ସେ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ସହସ୍ର ଯୁଗ ପର୍ଯ୍ୟନ୍ତ ଅର୍ଥାତ୍ ଭ୍ରମଣ ବିଦୁ ଭଗବତ ଅଧ୍ୟାୟରେ ଭଗବାନ କହିଥିଲେ କଥା ଅର୍ଜୁନ, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଏଇଭଳି ଭାବରେ ହଜାର ଦିବ୍ୟ ଯୁଗ, ତାକୁ ଯଦି ଆମେ ହିସାବ କରିବା ସେ ଆସିବ 432 କୋଟି ବର୍ଷ, ଏବଂ ତେହ ରାତ୍ର ବିଦୋ ଜନା ତାଙ୍କର ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ, ଏଇଭଳି ଭାବରେ ଦିନ ରାତି ମିଶିଲେ 864 କୋଟି ବର୍ଷ ହେଉଛି, ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ। ଏଇଭଳି ଭାବରେ ତାଙ୍କର ମାସ ରହିଛି 30 ଦିନରେ ଗୋଟିଏ ମାସ, ଏବଂ 12 ମାସରେ ଗୋଟିଏ ବର୍ଷ, ଗୋଟିଏ ବର୍ଷ ରହିଛି, ଏଇଭଳି ଭାବରେ ବର୍ଷ ମାସ ବର୍ଷ ହେଇଛି 100 ବର୍ଷ, କେତେ କୋଟି ବର୍ଷ ବିଚାର କରନ୍ତୁ। ଇଏ ହେଉଛି ବିଷ୍ଣୁଙ୍କର ନିଦ୍ରାରେ ସେଥିରେ ମଧ୍ୟ ସେ ଯେଉଁ ନିଶ୍ୱାସ ଛାଡ଼ୁଛନ୍ତି, ସେ ନିଶ୍ୱାସର ସମୟ ହେଉଛି ଅତି, ଆମେ ଚିନ୍ତା କରିପାରିବା ନାହିଁ। ଆମ ସିସ୍ମତ ଶ୍ରୀମତୀ ବିଧାନ ସିଂ ରୂପବାନ ମହାରାଜ ଆମ ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ ସେ ଗୋଟେ ଉଦାହରଣ ଦିଅନ୍ତି, ବର୍ଷା ଦିନେ ଆମେ ଦେଖିବା ସବୁ ଝଡ଼ିପୋକ ହେଇଯାନ୍ତି ବର୍ଷା ଦିନେ, ଯେ ସେ ଝଡ଼ିପୋକମାନଙ୍କର ତାଙ୍କର ଆୟୁଷ ହେଉଛି ସେ ଗୋଟିଏ ରାତିରେ ସେ ସୃଷ୍ଟି ହୁଅନ୍ତି, କ'ଣ ବଂଶ ବିସ୍ତାର କରନ୍ତି ଏବଂ ଅନ୍ତିମରେ ସେ ଧ୍ୱଂସ ହେଇଯାନ୍ତି, ମୃତ୍ୟୁବରଣ କରନ୍ତି। ତେଣୁ ସେ ଯଦି ଝଡ଼ିପୋକମାନଙ୍କୁ ଯଦି କୁହାଯିବ ଏ ତୁମର ଯେଉଁ ଜୀବନ ରହିଛି ଏଇଟା, ଇଏ ହେଉଛି ମନୁଷ୍ୟମାନଙ୍କର ଗୋଟିଏ ଦିବସର ପରିମାଣ ବା ଗୋଟିଏ ରାତିର ପରିମାଣ, ସେମାନେ ଯେଉଁଭଳି ଭାବେ ବୁଝିପାରିବେ ନାହିଁ, ଆମେ ମଧ୍ୟ ସେଇଭଳି ଭାବେ ବୁଝିପାରିବା ନାହିଁ। ତେଣୁ ଭଗବାନଙ୍କ ନିଦ୍ରା ହେଉଛି ସେଇଭଳି ଭାବରେ ଯୋଗ ନିଦ୍ରା, ସେ ସବୁକିଛି ଜାଣନ୍ତି, ନିଦ୍ରାରେ ଥିଲେ ମଧ୍ୟ ସେ ସବୁକିଛି ଜାଣନ୍ତି ଯୋଗ ନିଦ୍ରା। ତେବେ ଭଗବାନ ମହାଭାରତରେ ବର୍ଣ୍ଣନା କରାଯାଇଛି, ଭଗବାନ ସ୍ୱୟଂ କରିଛନ୍ତି, ମହାଭାରତ ଯୁଦ୍ଧ ଉଦ୍ୟୋଗ ପର୍ବରେ ବର୍ଣ୍ଣନା କରାଯାଇଛି, ଭଗବାନ ସ୍ୱୟଂ କରିଛନ୍ତି, ତେଣେ ଯୁଦ୍ଧର ଉଦ୍ୟୋଗ ଚାଲିଛି, ଭଗବାନ ଯାଇକି ଶାନ୍ତି ଦୂତ ହିସାବରେ ଯାଇକିରି ଏଭଳି କଥା କହିଲେ, ଦୁର୍ଯ୍ୟୋଧନ କହିଲେ ପ୍ରଥମେ ପ୍ରକୃତରେ ସବୁକିଛି ପୃଥିବୀ ଥିଲା, ଏ ପୃଥିବୀର ସମ୍ରାଟ ଥିଲେ ଯୁଧିଷ୍ଠିର ମହାରାଜ, କାରଣ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, କିନ୍ତୁ ଦୁର୍ଯ୍ୟୋଧନ ଏବଂ ଶକୁନି ଇତ୍ୟାଦି ମିଶି କପଟ ପୋଷାକ ଖେଳରେ ତାଙ୍କୁ ପରାସ୍ତ କରି ତାଙ୍କୁ ବିଦାୟ କରିଦେଇଛନ୍ତି, ତାଙ୍କ ରାଜ୍ୟରେ ବିଦାୟ କରିଦେଲେ। ତେଣୁ ଏଇ ଯେଉଁ ନିୟମ ଥିଲା 12 ବର୍ଷ ବନବାସ ଏବଂ 1 ବର୍ଷ ଅଜ୍ଞାତ ବନବାସ, ଦୁର୍ଯ୍ୟୋଧନ ଭାବୁଥିଲା ଅଜ୍ଞାତ ବାସରେ ଯଦି ପୁଣି ତାଙ୍କୁ ଆମେ ଧରିଦେବା ପୁଣି 12 ବର୍ଷ ବନବାସ, ଏଇଭଳି ଭାବରେ ତାଙ୍କ ଜୀବନ ଚାଲିଯିବ ଚିନ୍ତା କରୁଥିଲା। କିନ୍ତୁ ପାଣ୍ଡବମାନେ ବନବାସ 1 ବର୍ଷ ବିତେଇଦେଲେ କେହି ଜାଣିପାରିଲେ ନାହିଁ, କଥିତ ପାଣ୍ଡବ 5 ଜଣ କିନ୍ତୁ ତଥାପି କେହି ଜାଣିପାରିଲେ ନାହିଁ, କେଉଁଠି ରହିଲେ ସେ ଆତ୍ମଗୋପନରେ ରହିଲେ କେହି ଜାଣିପାରିଲେ ନାହିଁ। ଯାହା ହଉ ଯେତେବେଳେ ସରିଲା ସେତେବେଳେ ଭଗବାନ ଆସିଲେ ଶାନ୍ତି ଦୂତ ହିସାବରେ ଆସିଲେ। ତେଣୁ ସେ କହିଲେ ଏ ଧୃତରାଷ୍ଟ୍ର ମହାରାଜ, ଏ ସମଗ୍ର ବିଶ୍ୱ ସମଗ୍ର ପୃଥିବୀ ହେଉଛି ଯୁଧିଷ୍ଠ ମହାରାଜଙ୍କର, ସେ ରାଜସ୍ୱ ଯଜ୍ଞ କରିଥିଲେ, ସମସ୍ତେ ତାଙ୍କ ଅଧୀନତା ସ୍ୱୀକାର କରିଥିଲେ, କେବଳ ଜଣେ ଥିଲେ ଯେ ସ୍ୱୀକାର କରୁନଥିଲେ, ସେ ହେଉଛନ୍ତି ଜରାସନ୍ଧ, ଯାହାକୁ ଭଗବାନ ଭୀମ ଏବଂ ଅର୍ଜୁନ ଯାଇକରି ଭୀମଙ୍କ ଦ୍ୱାରା ସେ ମୃତ୍ୟୁବରଣ କଲେ। ତେଣୁ ସମଗ୍ର ବିଶ୍ୱରେ ସେ ସମ୍ରାଟ ହେଲେ ଯୁଧିଷ୍ଠ ମହାରାଜ। ତେଣୁ ତାଙ୍କର ବର୍ତ୍ତମାନ ସରିଗଲା, ଯେଉଁ ବନବାସ ସରିଗଲା, ଅଜ୍ଞାତବାସ ସରିଗଲା, ତାଙ୍କ ବର୍ତ୍ତମାନ ତାଙ୍କ ରାଜ୍ୟ ଫେରାଇ ଦିଅନ୍ତୁ। ନା ନା ଆମେ ଦେଇପାରିବୁ ନାହିଁ। ନା ଠିକ ଅଛି, ନା ଅନ୍ଧ ଅଧା ରାଜ୍ୟ ଦିଅ, ନା ଅଧା ରାଜ୍ୟ ବି ଦିଆ ହେବ ନାହିଁ। ତେଣୁ ଭଗବାନ କହିଲେ ଠିକ ଅଛି, ମୁଁ ଦୃତ ହିସାବରେ ଆସି ମୋତେ ଯୁଧିଷ୍ଠିର ମହାରାଜ କହିଛନ୍ତି ତୁମେ ଯାହା ଫାଇନାଲ୍ କରିବ ସେଇଟା ଠିକ ଅଛି, ଆମେ ଗ୍ରହଣ କରିବୁ। ତେଣୁ ଅନ୍ତତଃ ତାଙ୍କୁ ପାଞ୍ଚ ଭାଇ ତାଙ୍କୁ ପାଞ୍ଚ ଖଣ୍ଡ ଗ୍ରାମ ଦେଇଦିଅ। ମହାଭାରତ ସେ ପାଞ୍ଚ ଖଣ୍ଡ ଗ୍ରାମର ମଧ୍ୟ ବର୍ଣ୍ଣନା କରାଯାଇଛି, ଚାରୋଟି ଗ୍ରାମ ବର୍ଣ୍ଣନା କରାଯାଇଛି। ତାଦେହରେ ଗୋଟିଏ ଗ୍ରାମ ହେଉଛି ବାରଣାବ୍ରତ ଏବଂ ଅନ୍ୟ ତିନୋଟି ଗ୍ରାମର ନାମ ଲେଖିଛନ୍ତି ଭଗବାନ କହିଛନ୍ତି। ଆଉ ଯେକୌଣସି ଗୋଟିଏ ଗ୍ରାମ ଦିଅ, ଏପରି ପାଞ୍ଚଟି ଗ୍ରାମର ମାଗିଛନ୍ତି ଭଗବାନ। ତେଣୁ ଦୁର୍ଯ୍ୟୋଧନ କହିଲେ ପାଞ୍ଚଟି ଗ୍ରାମ ସୂର୍ଯ୍ୟଙ୍କରେ ମେଦିନୀ ମୁଁ ଦେବି ନାହିଁ, ପାଞ୍ଚଟି ଗ୍ରାମ କ'ଣ, ବରଂ ଭଗବାନଙ୍କୁ ବନ୍ଦୀ କରିବା ପାଇଁ ମୁଁ ଚେଷ୍ଟା କଲେ। ଯାହା ହଉ ଭଗବାନ ଚାଲି ଆସିଲେ, ଯୁଦ୍ଧ ଘୋଷଣା କରି ଚାଲି ଆସିଲେ। ତେଣୁ ଯୁଦ୍ଧ ପାଇଁ ଉଦ୍ୟୋଗ ଚାଲିଛି, ଉଦ୍ୟୋଗ ପର୍ବରେ ମହାଭାରତରେ ଯେଉଁ ଅଠରଟି ପର୍ବ ତାର ଗୋଟିଏ ପର୍ବ ଉଦ୍ୟୋଗ ପର୍ବ, ଉଦ୍ୟୋଗ ପର୍ବରେ ସବୁ ଉଦ୍ୟୋଗ ଚାଲିଛି କେମିତି ଯୁଦ୍ଧ ହେବ, ମହାଭାରତ ଯୁଦ୍ଧ ହେବ। ତେଣୁ ଭଗବାନ ଦ୍ୱାରକାରେ ଶୟନ କରିଛନ୍ତି, ଭଗବାନଙ୍କ ଶୟନ ହେଉଛି ଏଇଭଳି ଭାବରେ। ତେଣୁ ପ୍ରଥମେ ଆସିଲେ ଦୁର୍ଯ୍ୟୋଧନ ଆସିଲେ, ଦୁର୍ଯ୍ୟୋଧନ ତାଙ୍କର କ'ଣ ସମ୍ମୁଖୀ ହେବେ, ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣା ବିବାହ କରିଛନ୍ତି, ଭଗବାନଙ୍କ ପୁତ୍ର ଶାମ୍ବକୁ ବିବାହ କରିଛନ୍ତି। ସେ ମଧ୍ୟ ବହୁତ ଯୁଦ୍ଧ ଏଇଠି ସବୁ ହେଇଥିଲା, ମହା ବହୁତ ଭାଗବତ ବର୍ଣ୍ଣନା କରାଯାଇଛି ସେସବୁ କଥା। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଆସିଲେ ଭଗବାନଙ୍କ ସ୍ୱାମୀଙ୍କୁ ସିଧା ପଳେଇଗଲେ, କାରଣ ତାଙ୍କୁ ସମ୍ମୁଖୀ ହେବେ, ତାଙ୍କର କୌଣସି ଆଉ କେହି ବାଧା ଦେଲେ ନାହିଁ। ତେଣୁ ଭଗବାନଙ୍କୁ ସ୍ମରଣ କରିଛନ୍ତି, ତଲଙ୍ଗରେ ତାଙ୍କର ଶିର ବା ତାଙ୍କର ମସ୍ତକ କାଟିଲେ ଗୋଟେ ଆସନ ଥିଲା, ଚୌକ ଥିଲା, ତେଣୁ ସେ ଯାଇ ସବୁ ବସିଗଲେ ଦୁର୍ଯ୍ୟୋଧନ। ତାପରେ ଆସିଲେ ଅର୍ଜୁନ, ଅର୍ଜୁନ ଆସିଲେ ଭଗବାନ ସ୍ମରଣ କରିଛନ୍ତି, ଭଗବାନ ପାଦ ପାଖରେ ବସିଲେ, ଭଗବାନ ପାଦ ପାଖରେ ବସି ଭଗବାନ ପାଦ ସମ୍ମାନ କରିଛନ୍ତି, ଭଗବାନ ସ୍ମରଣ କରି ସବୁ ଜାଣୁଛନ୍ତି। କିନ୍ତୁ ଯେତେବେଳେ ଅର୍ଜୁନ ପାଦ ସମ୍ମାନ କଲେ ସେତେବେଳେ ତାଙ୍କ ନିଦ ହେଇଗଲା, ଯେତେବେଳେ ଅର୍ଜୁନ କେମିତି ଆସିବ, କ'ଣ କ'ଣ ଖବର, ନା ଏତିକି କଥା କହିଲା ବେଳକୁ ଦୁର୍ଯ୍ୟୋଧନ କହୁଛନ୍ତି କୃଷ୍ଣ ମୁଁ ମଧ୍ୟ ଏଠି ଆସି ପହଞ୍ଚି, ମୁଁ ଆଗରୁ ଆସି ପହଞ୍ଚି, ନା ତୁମେ ଆଗରୁ ଆସି ପହଞ୍ଚ ମୁଁ ଜାଣିପାରିଲି ନାହିଁ। ଯାହା ହଉ, ଯେହେତୁ ମୁଁ ପ୍ରଥମେ ଅର୍ଜୁନକୁ ଦେଖିଲି ଏବଂ ଅର୍ଜୁନ ସାନ ଭାଇ ତମ ବଡ଼ ଭାଇ, ତେଣୁ ମୁଁ ତାଙ୍କୁ ପଚାରିଲି କ'ଣ ତାଙ୍କର ଆବଶ୍ୟକତା ରହିଛି। ଅର୍ଜୁନ ପଚାରିଲେ କ'ଣ ତୁମେ ଚାହୁଁଛ, ନା ପ୍ରଭୁ ଆମର ବଡ଼ ଭାଇ ଯୁଧିଷ୍ଠିର ମହାରାଜ ପଠେଇଛନ୍ତି, ଏଇ ଯେଉଁ ମହାଭାରତ ଯୁଦ୍ଧ ହେବ ସେଥିରେ ଆପଣ ଆମକୁ ସାହାଯ୍ୟ କରନ୍ତୁ। ନା ମୁଁ ଆଗରୁ ପ୍ରତିଜ୍ଞା କରିସାରିଛି, କାରଣ ମୋ ଭାଇ ବଳଦେବ ସେ କହିଛନ୍ତି ଏ ଭାଇ ଭାଇ ଭିତରେ ଯୁଦ୍ଧ ଆମେ ରହିବା ନାହିଁ, ଆମେ ଏଥିରେ ଭାଗ ନେବା ନାହିଁ, ଚାଲିଯିବା ବାହାରୁ। ତେଣୁ ଆମର ଭାଇ ଚାଲିଗଲେଣି, ତୀର୍ଥ କରିବାକୁ ଚାଲିଗଲେଣି, ତୀର୍ଥ ଯାଇକି ରମଣ ସୁତ ହତ୍ୟା କରିସାରିଲେଣି ତୀର୍ଥରେ ଯାଇକି। ତେଣୁ ମୁଁ ଯେଉଁ ଘୋଷଣା କରିଛି, ମୁଁ ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ତୁମେ ତ ଦୁଇ ଜଣ ଆସିଛ, ତେଣୁ ମୁଁ ଚିନ୍ତା କରୁଛି ତୁମେ ଦୁଇଟି ଦୁଇ ଜଣ ପାଇଁ ମୋର ରହିଛି ବ୍ୟବସ୍ଥା ରହିଛି, ମୁଁ ଯାହା ପାଖରେ ଯିବି ମୁଁ କୌଣସି ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ମୋର ଯେଉଁ ରହିଛନ୍ତି ଯାଦବ ସୈନ୍ୟମାନେ ରହିଛନ୍ତି, ପ୍ରସିଦ୍ଧ ଯାଦବ ସୈନ୍ୟ ଚତୁରଞ୍ଜନୀ ସୈନ୍ୟ ସବୁ ରହିଛନ୍ତି, ଏମାନେ ଗୋଟେ ପଟେ ରହିଛନ୍ତି ଏବଂ ମୁଁ ଅଲଗା, ଆମ ଦୁଇ ଭିତରୁ ତୁମେ ଗୋଟାଏ ସ୍ଥିର କର, କାହାକୁ ନେବ, ତୁମେ ମହାଭାରତ ଯୁଦ୍ଧ ହେବ ତେଣୁ ତୁମେ ନେଇଯାଅ, ତୁମକୁ ମୁଁ ପ୍ରଥମେ ସୁଯୋଗ ଦେଉଛି, ତୁମେ ନେଇଯାଅ ଯଦି ଚାହିଁବ ସୈନ୍ୟମାନଙ୍କୁ ନେଇଯାଅ। କିନ୍ତୁ ଅର୍ଜୁନ କହିଲେ ପ୍ରଭୁ ମୁଁ ଏ ସୈନ୍ୟ ନେଇ କ'ଣ କରିବି, ମୋର ଆପଣ ଦରକାର, ନା ମୁଁ ଯୁଦ୍ଧ କରିବି ନାହିଁ, ନା ଯୁଦ୍ଧ ନ କରନ୍ତୁ, ଆପଣ ମୋର ଦରକାର, ମୋର ଆଉ ଚତୁରଙ୍ଗୀ ସୈନ୍ୟ ଦରକାର ନାହିଁ। ତେଣୁ ଏ କଥା ଯେତେବେଳେ ଦୁର୍ଯ୍ୟୋଧନ ଶୁଣୁଛନ୍ତି, ଦୁର୍ଯ୍ୟୋଧନ ଭାବୁଛନ୍ତି ଅର୍ଜୁନଟା କେତେ ବିକାଶ କରେ,
ଯାହା ହେଉ ମୋତେ ସୈନ୍ୟ ମିଳିଗଲା ମୋର ମଧୁ ଯଦି ପଛରେ କହିଥାନ୍ତି ମୁଁ କହିଥାନ୍ତି ମୋତେ ସୈନ୍ୟ ଦରକାର ଇଏ କ'ଣ କରିବେ କୃଷ୍ଣ ଇଏ ବିନା ଅସ୍ତ୍ରରେ କ'ଣ କରିକି ଯୁଦ୍ଧ କରିବେନି କିଛି କରିବେନି ଇଏ କ'ଣ କରିବେ ଏଇଭଳି ଭାବୁଛନ୍ତି ତେଣୁ ସାଙ୍ଗେ ସାଙ୍ଗେ ଯୁଦ୍ଧ କଲେ କୃଷ୍ଣ ତାହେଲେ ମୁଁ ଚାଲିଲି ଚତୁରଙ୍ଗୀ ସୈନ୍ୟ ଧରିକି ନା ମଜା ତେଣୁ ଭଗବାନଙ୍କର ସ୍ୱୟଂ ହେଉଛି ଏଇଭଳି ଭାବରେ ଭଗବାନ ସ୍ୱୟଂ କଲେ ମଧ୍ୟ ସବୁ ଜାଣନ୍ତି ତେଣୁ କୃଷ୍ଣ ବର୍ତ୍ତମାନ ସେଇଭଳି ଭାବରେ ସଂଜାତ ନିଦ୍ରା ଅକ୍ଷ ତାଙ୍କ ଚକ୍ଷୁ ମୁଦ୍ରିତ ହେଇଗଲା ଭଳି ଲାଗିଲା ଯଶୋଦା ମା ଧରିଥିଲେ ସ୍ନାନ ଇତ୍ୟାଦି କଲା ପରେ ଧରିଥିଲେ ସେ ଦେଖିଲେ ଯଦି ପୁଅ ଶୋଇବା ପାଇଁ ଯାଉ ଚାହୁଁଛି ସଂଜାତ ନିଦ୍ରା ଅକ୍ଷ ତେଣୁ ଶିଷୟ ତେଣୁ ତାକୁ ଧୀରେ ଧୀରେ ଶୁଆଇ ଦେଲେ ତାଙ୍କର ଯେଉଁ ଛୋଟ ପିଲାଙ୍କର ଚୁପନକ ରହିଛି ସେ ଶୁଆଇ ଦେଲେ ଛନେଇ ଧୀରେ ଧୀରେ ଶୁଆଇ ଦେଲେ କିନ୍ତୁ ସେ ପଲଙ୍କୁ କେଉଁଠି ରଖିଲେ ଆମର ସିନା ମନ୍ଦିରରେ ଅଛି ମନ୍ଦିରରେ ଭଗବାନ ରହୁଛନ୍ତି ତାଙ୍କର ମନ୍ଦିରରେ ବର୍ତ୍ତମାନ ସବୁ ଆସି ପହଞ୍ଚିଯାଇଛନ୍ତି ତାଙ୍କର ସଖୀମାନେ ଅନ୍ୟ ବ୍ରଜବାସୀମାନେ ଆସି ଗୀତ ବାଦ୍ୟ ସବୁ ଚାଲିଛି ଆହୁଲା ଚାଲିଛି ସବୁ ବିଭିନ୍ନ ପ୍ରକାର ଚାଲିଛି ଧୂଆଁ ଧପଟ ଚାଲିଛି ସବୁ ତେଣୁ କେଉଁଠି ଶୁଆଇବେ ପିଲାଙ୍କୁ ଚିନ୍ତା କରୁଛି ନୂଆ ଦଶଟା ସେହି ସମୟରେ ସାମ୍ନାରେ ଗୋଟେ ସପଟ ଥିଲା ତେଣୁ ସେ ସପଟ ତଳେ ତାକୁ ଶୁଆଇ ଦେଲେ ସପଟ ତଳେ ଶୁଆଇ ଦେଇଛନ୍ତି ମା ଦଶଦା ଏବଂ ତାଙ୍କର ଛୋଟ ଛୋଟ ପିଲା କେତେ ଜଣ ଥିଲେ ତାଙ୍କୁ କହିଲେ ଦେଖ ଆମର ପୁଅ ଶୋଇଛି ତୁମେ ଅପେକ୍ଷା ଜଗିଯିବ କହି ଔଧ୍ୱାନିକ ଉତ୍ସୁକ ମନା ମନୁଷ୍ୟିନୀ ସମାଗତାନ ପୂଜୟତି ଯଦୁତ ସହ ନୈବାଶ୍ରମୋଦ୍ୱୟୀତାଂ ସୁଦସ୍ୟସା ରୁଦନ ସ୍ତନାର୍ଥୀ ଚରଣାଗତ କ୍ଷିପତ ମା ଯଶୋଦା ବ୍ୟସ୍ତ ରହିଗଲେ ଯେ ସେମାନେ ଯେଉଁମାନେ ଆସିଛନ୍ତି ଅତିଥିମାନେ ଆସିଛନ୍ତି ତାଙ୍କୁ ଖାଦ୍ୟ ଦିଆଯିବ ତାଙ୍କୁ ବସ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାର ଦାନ କରୁଛନ୍ତି ଏପଟ ସେପଟ ହେଉଛନ୍ତି ସିଏ ଏଥିରେ ବ୍ୟସ୍ତ ରହିଗଲେ ପିଲା ପୁତ୍ରକୁ ସ୍ତନ୍ୟପାନ ମଧ୍ୟ କରିନାହାନ୍ତି ତେଣୁ ଉଦ୍ୟାନିକ ଔଷଧ ମନା ମନସ୍ୱିନୀ ଏଠି ଦଶଟାକୁ ମନୁଷ୍ୟ ବୋଲି କୁହାଯାଉଛି ମହାନ ମନା ମହତ ମନା ମହତ ବ୍ୟକ୍ତି ମହତ ତାଙ୍କର ମନ ମଧ୍ୟ ମହତ ମନ ମନସ୍ୱିନୀ ସେ ମହତ କିଏ ମହତ ବ୍ୟକ୍ତି କିଏ ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ମହତ ବ୍ୟକ୍ତି ମହାତ୍ମା ମୁସଲମାନ ପାଠ ଦୈହିକ ପ୍ରକୃତି ମାସିତା ଭଗତି ଅନ୍ୟ ମନୁଷ୍ୟ ଜ୍ଞାନ ଭୂତାଦି ନବ୍ୟ ମହତ ବ୍ୟକ୍ତି ଆଉ ଜଣେ ହେଉଛନ୍ତି କୃପଣ ବ୍ୟକ୍ତି ବ୍ରାହ୍ମଣ ଏବଂ କୃପଣ ବ୍ରାହ୍ମଣକୁ ମହତ ବ୍ୟକ୍ତି ବୋଲି କୁହାଯାଉଛି କାରଣ ସେମାନେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି ତେଣୁ ସେମାନେ ମହତ କିନ୍ତୁ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି ସେମାନେ ବଦ୍ଧ ଜୀବ ବଦ୍ଧ ଅବସ୍ଥାରେ ଅଛନ୍ତି ବାହାରେ ଦେଖିବାକୁ ଗଲେ ଦୁଇ ଜଣ ଯାକ ସମାନ ଭଳି ଦେଖାଯାଉଛନ୍ତି କିନ୍ତୁ ଭଗବାନ କହିଛନ୍ତି ଅର୍ଜୁନ ଯେଉଁମାନେ ମହାନ ମହାନ ମନା ଯେଉଁମାନେ ଯେଉଁମାନେ ମହତ ବ୍ୟକ୍ତି ସେମାନେ ତ୍ରିଗୁଣ ରୂପରେ ନଥାନ୍ତି ସେମାନେ ମହାତ୍ମାମାନଙ୍କୁ ମହାପାର୍ଥ ଦୈନିକ ପ୍ରକୃତି ମାସିତା ସେମାନେ ଭଗବାନଙ୍କର ଯେଉଁ ଉନ୍ନତର ଶକ୍ତି ରହିଛି ଯୋଗ ଅନ୍ତରଙ୍ଗା ଶକ୍ତି ସେ ଅନ୍ତରଙ୍ଗା ଶକ୍ତି ଦ୍ୱାରା ସେମାନେ ପରିଚାଳିତ ହୁଅନ୍ତି ସେ ଭଗବାନଙ୍କର ଯେଉଁ ବହିରଙ୍ଗା ଶକ୍ତି ଯେଉଁ ସତ୍ୱର ତମ ତ୍ରିଗୁଣରେ ସେମାନେ ପରିଚାଳିତ ହୁଅନ୍ତି ନାହିଁ ତେଣୁ ଏ ମା ଯଶୋଦା ସେହିଭଳି ଭାବରେ ସେମାନେ ଏହି ତ୍ରିଗୁଣ ଭିତରେ ନଥିଲେ ସେ ତ୍ରିଗୁଣର ଉର୍ଦ୍ଧ୍ୱରେ ଥିଲେ ସେମାନେ ମହତ ବ୍ୟକ୍ତି ସେମାନେ ମହତ ମନା ମନସ୍ୱିନୀ ତେଣୁ ସମାଗତାନ ପୂଜାକି ବ୍ରଜୋକଷ ବ୍ରଜବାସୀମାନେ ଯେଉଁ ଆସିଥିଲେ ସମାଗତାନ ଆସି ପହଞ୍ଚିଥିଲେ ତାଙ୍କୁ ନିମନ୍ତ୍ରଣ କରିଥିଲେ ସେମାନେ ଆସି ପହଞ୍ଚନ୍ତି ତେଣୁ ତାଙ୍କର ପୂଜାରେ ତାଙ୍କର ଅଭ୍ୟର୍ଥନାରେ ତାଙ୍କର ଅଭ୍ୟର୍ଥନାରେ ସେ ବ୍ୟସ୍ତ ରହିଗଲେ ମା ଏବଂ ନନ୍ଦ ମହାରାଜ ମଧ୍ୟ ବ୍ୟସ୍ତ ରହିଯାଇଛନ୍ତି ତେଣୁ ଗୀତ ବାଦ୍ୟ ସବୁ ଚାଲିଛି ଗହଳି ଚାଲିଛି ଗହଳି ଥିବା ଚାଲିଛି ପାଟିତୁଣ୍ଡ ଏଇ ଯେଉଁ ଗୀତ ବାଦ୍ୟ ଇତ୍ୟାଦିରେ ମା' ଭୁଲି ଯାଇଛନ୍ତି ପୁତ୍ରକୁ ସ୍ତନ୍ୟପାନ କରିନାହାନ୍ତି ନୈବା ଶୁଣ ପାଇଁ ବୁଦ୍ଧିତମ ସୁଦସ୍ୟତା ଛୋଟ ପିଲା ସହିତ କିଛି କହିପାରିବ ନାହିଁ ସେ କେବଳ କାନ୍ଦିବ ତେଣୁ ତାଙ୍କୁ ଭୋଗ ହେଲେ କାନ୍ଦିବ ଯେକୌଣସି ଅସୁବିଧା ହେଲେ ସେ କାନ୍ଦିବ ମା' କେତେବେଳେ ଜାଣିପାରେ ପ୍ରକୃତରେ ପୁଅକୁ ଭୋଗ ହେଉଛି ବା ଅନ୍ୟ କିଛି କାରଣ ହେଉଛି ମା' ଜାଣିପାରେ ନାହିଁ ପୁଅକୁ ଯଦି ପିଲାକୁ ଯଦି ଭୋକ ହେଉଥିବ କାନ୍ଦୁଥିବ ମା' ଭାବିବ ବୋଧେ
ପିଲାର କ'ଣ ପେଟ ଯନ୍ତ୍ରଣା ଅଛି, ତେଣୁ ତାକୁ ବିଭିନ୍ନ ପ୍ରକାର ଔଷଧ ଦେଇକି ଖାଇବାକୁ ବନ୍ଦ କରିବ। ଯଦି ପିଲାର ଅନ୍ୟ କୌଣସି କାରଣରୁ ପେଟ ଟାଣୁଛି ବା କିଛି କାରଣ ହେଉଛି, ସେ କାନ୍ଦିଲା ମା ବିଭିନ୍ନ ଖାଇବାକୁ ଦିଆହେଲାନି, ଭୋକ ହେଉଛି କ'ଣ ସବୁ ଖାଇବାକୁ ଦେବେ। ତେଣୁ ଛୋଟ ପିଲାର ଅବସ୍ଥା ହେଇଗଲି ଭାବରେ। କିନ୍ତୁ ଏବେ ଯେଉଁ କୃଷ୍ଣ ଯେଉଁ ନୈବା ଶୁଣ ପାଇଁ ରୁଦିତାଂ ସୁତସ୍ୟତା ସା, ମାନେ ସେଇ ଯଶୋଦାଙ୍କର ସୁତ ଯେଉଁ ପୁତ୍ର ବର୍ତ୍ତମାନ ହେଇଛି ନାମକରଣ ହେଇଯାଉନି, ସେଥିରେ ସୁତସ୍ୟ ବୋଲି କୁହାଯାଉଛି। ଶହେ ଦିନରେ ତାଙ୍କର ନାମକରଣ ହେଇଛି, କୃଷ୍ଣଙ୍କ ନାମ ଦିଆଯାଇଛି। ଏପର୍ଯ୍ୟନ୍ତ ତାଙ୍କର ନାମକରଣ ହେଇ ସୁତ ବୋଲି ଡାକୁଛନ୍ତି, କିଏ କେଉଁ ଭଳିଆ ନାମକରଣ କରିଛନ୍ତି ସବୁ। ତେଣୁ ସୁଦସ୍ୟ ଯାହା ସୁଖଦେବ ଗୋସ୍ୱାମୀ କହୁଛି, ତାଙ୍କର ସୁତ ନାମକରଣ ହେଇନି, କ'ଣ ନାମ ଦେବେ? ତେଣୁ ସୁଦସ୍ୟ ସା ଏହି ଯଶୋଦାଙ୍କର ଯେଉଁ ସୁତ, ତାଙ୍କୁ ସେ ରୋଦନ କରୁଛନ୍ତି, କ୍ରନ୍ଦନ କରୁଛନ୍ତି। କିନ୍ତୁ ନୈବା ଶୁଣନ୍ତ ବେଇ ମା ଯଶୋଦା ଶୁଣିପାରିଲେ ନାହିଁ। ମା ମାନେ ଜାଣିବା କଥା, ଶୁଣିବା କଥା, ପୁତ୍ରର କଥା, ସେମାନେ ଉଦ୍ୟମ କରିବା କଥା, କେଉଁଠି ଭୋକ ହେଲା କି ନ ହେଲା, କ'ଣ ଟାଇମ ଅଛି ତାଙ୍କର, ସେମାନେ ଜାଣିବା କଥା। କିନ୍ତୁ ମା ଯଦି ବ୍ୟସ୍ତ ରହିଯାଇଥିଲେ ଏ ପର୍ବରେ, ଉତ୍ସାମିକ ପର୍ବରେ, ତେଣୁ ସେ କଥା ଭୁଲି ଯାଇଛନ୍ତି ଏବଂ ସେ ପ୍ରଣାମ କଲେ ମଧ୍ୟ ସେ ଶୁଣିପାରୁନାହାନ୍ତି। ରୁଦିତାଂ ସୁତସ୍ୟତା, ତେଣୁ ରୁଦନ ସ୍ତନାର୍ଥୀ ଚରଣାମୃତ କ୍ଷିପ ଚରଣ ଉଦ କ୍ଷିପ, ତେଣୁ ରୁଦନ ସ୍ତନାର୍ଥୀ ଭଗବାନଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ, ଭଗବାନଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ। କିନ୍ତୁ ଭକ୍ତ ଭକ୍ତର ସହିତ ପ୍ରେମର ଆଦାନ ପ୍ରଦାନ ପାଇଁ ସେ କିଛି ଖାଦ୍ୟ ଗ୍ରହଣ କରନ୍ତି। ଯେଉଁ ଯାଇଥିଲେ, ମୁଁ ଯେଉଁ କହୁଥିଲି ସନ୍ଧି ପ୍ରସ୍ତାବ ନେଇ ଯାଇଥିଲେ, ଦୁର୍ଯ୍ୟୋଧନ ବହୁ ପ୍ରକାର ଖାଦ୍ୟ ତିଆରି କରିଥିଲେ, କିନ୍ତୁ ଭଗବାନ ସେଠି ଖାଇବାକୁ ଖାଇଲେ ନାହିଁ। ତେଣୁ ସେ ଯାଇକିରି ଯେଉଁ ରହିଛନ୍ତି ବିଦୁରଙ୍କ ଘରେ, ରୁଖା ସାଗ ବିଦୁର ଘର ଖାଏ, କେତେ ମନେ ଅଛି? ଦୁର୍ଯ୍ୟୋଧନ କୋ ଭୋଗ ନ ଖାୟୋ, ରୁଖ ସାଗ ବିଦୁର ଘର ଖାୟୋ, ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେତବ କେତବ କରି ମାରୀ ରାଧେ ଶ୍ୟାମ 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 ଜୟ କେତବ କରି ମାରୀ ରାଧେ ଶ୍ୟାମ ଶ୍ୟାମ ଯେଉଁଭଳି ଭାବରେ କ୍ଷୁଦା ଗୋଟା ଏତେ ଛୋଟ ରହିଛି, ଭଗବାନଙ୍କ ସହିତ କ୍ଷୁଦା ନଥାଏ। ଭଗବାନଙ୍କ ଶରୀର ହେଉଛି ସଚିଦାନନ୍ଦମୟ ଶରୀର, ତାଙ୍କର କ୍ଷୁଦା କୃଷା ଇତ୍ୟାଦି ନଥାଏ, କିନ୍ତୁ ତାଙ୍କର ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ କିଛି ଖାଦ୍ୟ ଗ୍ରହଣ କରନ୍ତି। ତେଣୁ ଯେହେତୁ ସେ ମାନବ ଲୀଳା ଅନୁକରଣ କରୁଛନ୍ତି, ତେଣୁ ସେ ରୋଦନ ରୋଦନ ସ୍ତନାଟି ଚରଣା ଉଦକ୍ଷିପ, ତାଙ୍କର ସେ ତିନି ମାସର ଛୋଟ ଛୋଟ ଚରଣ ରହିଛି, ଛୋଟ ଛୋଟ ଚରଣ। ଏମିତିକି ଆମେ ଜଣେ ଆଚାର୍ଯ୍ୟ କହୁଛନ୍ତି, ପତ୍ର ଭଳି କୋମଳ, ଏତେ କୋମଳ ଚରଣ ତାଙ୍କର, ଚରଣ ଦୁଇଟି ଚରଣକୁ ସେ ଉଦକ୍ଷିପ ଟିକେ ଉପରକୁ ଟେକିଦେଲେ, କ୍ରୋଧ ପ୍ରକାଶ କରି ପ୍ରଣାମ କଲେ, ସେ ମା ଶୁଣିଲେ ନାହିଁ, ତେଣୁ ତାଙ୍କର କ୍ରୋଧ ଆସିଗଲା, ତେଣୁ କ୍ରୋଧରେ ସେ ଦୁଇଟି ପାଦକୁ ଟେକି ଦେଇଛନ୍ତି, ସେ ସପଟ ତଳେ ତଳେ ରହିଥିଲେ, ତେଣୁ ଏତିକି କରିଦେଇଛନ୍ତି। ତେଣୁ କ'ଣ ହେଲା ନା, ଅଧ ଶ୍ରୟାଣସ ଶିଶୁ ରଣଗୋଳ ପତ ପ୍ରବାଳ ଅଙ୍ଗ୍ରିମତମ ବ୍ୟବର୍ତ୍ତ ବିଦ୍ୟୁତ ନାନା ରସ କୁଭାରଣ ବ୍ୟତସ୍ତ ଚକ୍ରାଚ ବିଭିନ୍ନ କୁବର। ବିରାଟ ସପଟ ତଳେ ଭଗବାନ ସ୍ୱୟଂ କରିଛନ୍ତି, ଅଧ ଶୟାନସ ଶିଶୁ 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 ବୋଲି କହିବାକୁ ତା ନାମକରଣ ହେଇ କ'ଣ କହିବେ ସୁଖଦେବ ଗୋସ୍ୱାମୀ, ତେଣୁ କୃଷ୍ଣ ବୋଲି କହୁନାହାନ୍ତି, ଶିଶୁ ବୋଲି କହୁଛନ୍ତି, ନାମକରଣ ହେଇନି। ତେଣୁ ଅଧ ଶୟାନସ ଶିଶୁ ଅନୁ ଅଳ୍ପକ ପ୍ରବାଳ ଅଙ୍ଗ୍ରିମତମ ବ୍ୟବର୍ତ୍ତ, ସେଇ ଯେଉଁ ସପଟ ତଳେ ଭଗବାନ ସ୍ୱୟଂ କରିଛନ୍ତି, ସେହି ସମୟରେ ତାଙ୍କର ଯେଉଁ ଛୋଟ ଛୋଟ ପାଦ ଥିଲା, ସେଇ ପ୍ରବାଳ ମାନେ ପତ୍ର ଭଳି କୋମଳ ପାଦ, ସେଇଥିରେ ବହୁତ କୋମଳ ପାଦ, ସେଇଥିରେ ଅଙ୍ଗ୍ରି ହତନ ବ୍ୟବର୍ତ୍ତ, ସେଇ ଯେଉଁ ଅଙ୍ଗ୍ରି ସେଇ ଯେଉଁ ପାଦ ପଦ୍ମ ଛୋଟ ଛୋଟ ପାଦ, ସେଇ ପାଦକୁ ଟିକେ ଚିଚାଡ଼ି ଦେଇଛନ୍ତି। ତେଣୁ ଏତେ ବିରାଟ ସେପଟ ବିଧ୍ୱସ୍ତ ନାନା ରସ ବ୍ୟବହାରଣ, ଏତେ ବିରାଟ ସେପଟ ତା ଉପରେ ବହୁତ ସବୁ କ୍ଷୀର ଲହୁଣୀ ଦହି ଇତ୍ୟାଦି ସବୁ ରହିଥିଲା, ବିଭିନ୍ନ ପାତ୍ରରେ ସବୁ ରହିଥିଲା, ବିଦ୍ୟୁତ ନାନା ରସ କ୍ଷୀର ଦହି ଲହୁଣୀ ଦହି ଇତ୍ୟାଦି ସବୁ ରହିଥିଲା, ବିଭିନ୍ନ ପାତ୍ରରେ ସବୁ ରହିଥିଲା, ସେ ସବୁ ଧ୍ୱସ୍ତ ଏପଟ ସେପଟ ହେଇକି ପଡ଼ିଲା, ସବୁ ବିରାଟ ସକଟି ଓଲଟି ପଡ଼ିଲା। ବେତସ୍ତ ଚକ୍ରାଚ ବିଭିନ୍ନ କୁବରମ, ସବୁ ଚକ ଅପ ସବୁ ଭାଙ୍ଗିଗଲା, ଓଲଟି ପଡ଼ିଗଲା, ବିରାଟ ଶବ୍ଦ ହେଲା। ସମସ୍ତେ ଯେଉଁ ଗୀତ ବାଦ୍ୟ ସବୁ ରହିଥିଲେ ବ୍ୟସ୍ତ ରହିଥିଲେ, ମନ୍ତ୍ର ପାଠ ଇତ୍ୟାଦି ସବୁ ବ୍ୟସ୍ତ ରହିଥିଲେ, ଏଇ ଯେଉଁ ଶବ୍ଦ ଶୁଣି ଏଥିରେ ଜଣେ ଆମର ସନାତନ ଗୋସ୍ୱାମୀ ଜଣେ ଆଚାର୍ଯ୍ୟ ରହିଛନ୍ତି, ସେ କହୁଛନ୍ତି ବୈଷ୍ଣବ ଗୋଷ୍ଠୀରେ ସେ କହିଛନ୍ତି ଯେ ଯଦିଓ ଶଗଡ଼ଟି ଶିଶୁଟାରେ ବହୁତ ଉଚ୍ଚରେ ଥିଲା, ତାକୁ ଭଗବାନ ଶିଶୁ ସ୍ପର୍ଶ କରିପାରିବ ନାହିଁ, କିନ୍ତୁ ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ। ତେଣୁ ତାଙ୍କର ସେ ଛୋଟିଆ ଛୋଟିଆ ପାଦରେ ଯଦିଓ ଉଚ୍ଚରେ ଥିଲା ଶଗଡ଼ଟି, କିନ୍ତୁ ପାଦକୁ ଟେକି ଦେଇଛନ୍ତି, ଉଦକ୍ଷିପ ଉପରକୁ ଟେକି ଦେଇଛନ୍ତି, ସେତିକିରେ ଶଗଡ଼ଟି ଓଲଟି ପଡ଼ୁଛି। ତେଣୁ ଦୁଷ୍ଟୁଆ ଦୁଶୋଦା ପଙ୍ଖା ବ୍ରଜ ସ୍ତ୍ରୀୟ ଉତ୍ଥାନ କେ କର୍ମଣି ଯାହା ସମାଗତ ନନ୍ଦା ଜୟାସ୍ତା ଭୂତ ଦର୍ଶନା କଥନ ସ୍ୱୟଂ ବେଇ ସେପଟେ ବିପର୍ଯ୍ୟବା, ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କେମିତି ସେପଟ ଓଲଟିଲା, କେମିତି ସେପଟ ଓଲଟିଲା, ଏତେ କୌଣସି କିଛି ପ୍ରଭାବ ନାହିଁ, କିଛି ନାହିଁ, କୌଣସି କାରଣ ନାହିଁ ସେପଟ ଓଲଟିବାର, କେବେ ସେପଟେ ଓଲଟିବା କଥା ନୁହଁ। ତେଣୁ ଦୁଷ୍ଟୁଆ ଯଶୋଦା ପ୍ରମୁଖା ବ୍ରଜ ସ୍ତ୍ରୀୟ, ଯଶୋଦା ଏବଂ ତାଙ୍କର ଯେଉଁ ସହଚାରୀମାନେ ଅଛନ୍ତି, ପ୍ରମୁଖା ସ୍ତ୍ରୀ ଲୋକମାନେ ସବୁ ଥିଲେ, ସେମାନେ ତ ଦେଖୁଛନ୍ତି ବିରାଟ ବଡ଼ ଶବ୍ଦ ହେଇଛି, ତେଣୁ ବାହାରକୁ ଆସିଲେ ଦେଖୁଛନ୍ତି ସେପଟ ଓଲଟି ପଡ଼ିଛି, ଶିଶୁ କିନ୍ତୁ ସେଇଭଳି ଭାବେ ରହିଛି ତା'ର ଯେଉଁ ଛୋଟ ପଲଙ୍କରେ, ସେ ସ୍ୱୟଂ କରିଛି, ତାଙ୍କ ସାଙ୍ଗମାନେ ସେ ଯେତେଜଣ ବାଳକମାନେ ଛୋଟ ବାଳକମାନେ ମଧ୍ୟ ସେଇଠି ରହିଛନ୍ତି, କାହାର କିଛି ଅସୁବିଧା ହେଇନି, ସେପଟଟି ଓଲଟି ଯାଇଛି, ସେପଟ ଉପରେ ଯେଉଁ ରହିଥିଲା ସବୁ ବିଭିନ୍ନ ପ୍ରକାର ପାତ୍ରରେ ସବୁ ଦହି ଲହୁଣୀ ଇତ୍ୟାଦି ସବୁ ରହିଥିଲା, ସେସବୁ ଏପଟ ସବୁ ମାନେ ତଳେ ପଡ଼ିଯାଇ ସବୁ ନଷ୍ଟ ହୋଇଯାଇଛି। ତେଣୁ ଔଥାନିକେ କର୍ମଣି ଯାହା ସମାଗତା, ଏଇ ଔଥାନିକ ପର୍ବରେ ଯେଉଁମାନେ ସବୁ ଆସିଥିଲେ ସେମାନେ ସବୁ ବାହାରକୁ ଆସି ଦେଖିଲେ ଏଭଳି ଭାବରେ ସବୁଠୁ ଓଲଟିକି ପଡ଼ିଛି। ତେଣୁ ନନ୍ଦା ଦେହାସା ଭୂତ ଦର୍ଶନା ଗୁଡ଼ା, ନନ୍ଦ ମହାରାଜ ଏବଂ ତାଙ୍କର ଯେଉଁ କଥାମାନେ ସବୁ ଅଛନ୍ତି, ସେମାନେ ମଧ୍ୟ ଆସି ଦେଖିଲେ, ଇଏ ଅଦ୍ଭୁତ ଘଟଣା, ସକଟ କେମିତି ଓଲଟିଲା, ଅଦ୍ଭୁତ
ଦର୍ଶନାଳୟ ଆକୁଳ ଯାଇଛନ୍ତି ସେମାନେ କଥମ ସ୍ୱୟଂ ଦେଇ ସେ କେଡ଼ ପ୍ରିପେୟର ଥିଲା ମନୁ କେମିତି ସେପଟେ ଓଲଟିଲା ତାର କ'ଣ ସତ୍ୟ ସେ ଓଲଟିବାର ନା କ'ଣ କେମିତି ସ୍ୱୟଂ ମନୁ କେମିତି ଓଲଟିଗଲା ସେପଟେ ଆଶ୍ଚର୍ଯ୍ୟ କଥା ବିପଦ ଜାଗା ଏପଟେ ବିପଦ ଜାଗା କେମିତି ହେଲା କୌଣସି ତ କାରଣ ନାହିଁ ଏ ସେପଟେ ଓଲଟିବାର କାରଣ ଉଜୁ ରବ୍ୟ ଉଜୁ ରବ୍ୟ ବିଶୁଦ୍ଧ ମହମ୍ମଦୀନ ଗୋପାନ ଗୋପିଶ୍ଚ ବାଳକ ରୁଦତା ନେଇନ ପାଦେନ କ୍ଷିପ୍ତ ନିର୍ଗନ୍ନ ସଂଶୟ ଏ ଛୋଟ ପିଲାମାନେ ଥିଲେ ସେମାନେ ଏମାନେ ବୁଝିପାରୁନାହାନ୍ତି ଯେଉଁମାନେ ବୟସ୍କ ବ୍ୟକ୍ତିମାନେ ସେମାନେ ଜାଣିପାରୁନାହାନ୍ତି କ'ଣ ପାଇଁ କିନ୍ତୁ ସେ ଛୋଟ ପିଲାମାନେ ସବୁ ଦେଖୁଛନ୍ତି ତାଙ୍କ ସାମ୍ନାରେ ଏଇ ଘଟଣାଟି ହେଇଛି ସେମାନେ କହୁଛନ୍ତି ରୁଦତା ନେଇନ ପାଦେନ ଅନେନ ସେମାନେ ବି ନାଁ ନେଉନାହାନ୍ତି କାହିଁକିନା ନାଁ ନାମକରଣ ହେଇନି ତେଣୁ ରୁଦତା ଅନେନ ପାଦେ ଅନେନ ପାଦେନ ଇଏ ଯେତେବେଳେ ଅନ୍ୟ ଶିଶୁ ଯେତେବେଳେ ରୋଦନ କରୁଥିଲେ ତାଙ୍କର ପାଦରେ କ୍ଷିପ୍ତ ପାଦରୁ ଯେତେବେଳେ କ୍ଷିପ୍ତ କଲେ ପାଦ ଯେତେବେଳେ ଉପରୁ ଟେକିଦେଲେ ଇଏ ଇଏ ସଫଟି ଓଲଟିଗଲା ଏଟା ନ ସଂଶୟ ଏଥିରେ କୌଣସି ସନ୍ଦେହ ନାହିଁ ଆମେ ଦେଖିଛୁ ପାଦରୁ ଯେତେବେଳେ ଟେକି ଦେଇଛନ୍ତି ସେ ସଫଟି ଓଲଟି ଯାଇଛି ତେଣୁ ଉଜୁ ରବ୍ୟ ପିଲା ମତିନ ଗୋପା ସେଇ ଗୋପମାନଙ୍କୁ ଏବଂ ଗୋପୀମାନଙ୍କୁ ଏ ଛୋଟ ପିଲାମାନେ ଏଇଭଳି ଭାବରେ କହିଲେ ସେମାନେ ବୁଝିପାରୁନାହାନ୍ତି କ'ଣ ପାଇଁ ଏଇଟା ହେଲା ସେମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ତାଙ୍କ ଭିତରେ ଆଲୋଚନା ଚାଲିଛି କ'ଣ ପାଇଁ ଏଇଭଳିଆ ହେଲା କେମିତି ହେଲା ଏଇଟା ତେଣୁ ସେହି ସମୟରେ ସେ ଛୋଟ ପିଲାମାନେ ଯେଉଁ ଥିଲେ ସେ କହିଲେ ଅନେକ ପାଦ ଏଇ ଯେଉଁ ଛୋଟ ଶିଶୁର ଯେଉଁ ପାଦ ଦେଖିଦେଇଛନ୍ତି ସେହି ସମୟରେ ସକଟି ଉଠି ଯାଇଛି ତେଣୁ ଏ କଥା ଯେତେବେଳେ ଶୁଣୁଛନ୍ତି ସେମାନେ ନଟ୍ ସଦିରେ ଗୋପା ସେମାନେ ବିଶ୍ୱାସ କରିପାରିଲେ ନାହିଁ ଛୋଟ ପିଲା ତାର କ'ଣ ଶକ୍ତି ଅଛି ସେ ସବୁ ଛୁଇଁପାରିବ ନାହିଁ ତା ଗୋଡ଼ ପାଦ ସେ କେମିତି ସବୁ ଲଢ଼ିଯିବ ପାଦ ଲେଖିଦେଲେ ଲଢ଼ିଯିବେ ନଟ୍ ସଦିରେ ଗୋପା ସେଥିରେ ବିଶ୍ୱାସ କରେ ନାହିଁ ବାଳ ଭାଙ୍ଗି ତ ମିତୁର ଛୋଟ ପିଲାମାନେ କହୁଛନ୍ତି ସେମାନେ କ'ଣ ଜାଣିଛନ୍ତି ଅଜ୍ଞାନ ପିଲା ସେମାନେ ଜାଣିନାହାନ୍ତି ବାଳ ଭାଷିତ ମିତୁର ଅପ୍ରମେୟ ବଳଙ୍କ ବାଳକ ସେ ନିନ୍ଦୁ ପ୍ରକୃତରେ ସେମାନେ ଜାଣିନାହାନ୍ତି ସେ ବାଳକ କି ବାଳକ ସେ ବାଳକ ସାମାନ୍ୟ ବାଳକ ନୁହଁ ଆମର ଜଣେ କବି ରତ୍ନାକର୍ଷଣ ଓଡ଼ିଆରେ ବହୁତ ସୁନ୍ଦର ସୁନ୍ଦର କବିତା ରହିଛି କେଡ଼େ ଛନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି କେଡ଼େ ଛନ୍ଦ ଜାଣେ ନନ୍ଦ ରାଜାର ଟିକି ପିଲାଟି କେଡ଼େ ଛନ୍ଦ ଜାଣେ ଟିକି ପିଲା ବୋଲି ଯାହାକୁ ବୋଲନ୍ତି ଟିକି ପିଲା ବୋଲି ଟିକି ପିଲା ବୋଲି ଯାହାକୁ ବୋଲନ୍ତି ସେହି ପକାଇଲା ବକାର ପାଟି ଚନ୍ଦ ଜାଣେ ଚନ୍ଦ ଜାଣେ ଜନମ କାଳେ
ଇଲା ପଡ଼ିକି ରହିଥିଲା ଗୋଟିଏ ପ୍ରକାର ଦେଇକି ରହିଥିଲା ଓଲଟି ପାରୁନଥିଲା
ତାହାକୁ ଶକ୍ତି ଆସିବ ସେମାନେ ଚିନ୍ତା କରୁଛନ୍ତି କାରଣ ପିଲାମାନେ କହୁଛନ୍ତି ରୁଦନ୍ତଂ ସୁତମ ଆଦାୟ ତେଣୁ ସେ ପିଲା ପିଲା ମଧ୍ୟ ସେ କୃଷ୍ଣ ମଧ୍ୟ ସେଇଭଳି ଭାବେ ରୋଦନ କରୁଛନ୍ତି ରୁଦନ୍ତଂ ସେ ରୋଦନ କରୁଥିବା ସମୟରେ ସୁତମ ଆଦାୟ ସୁତ ବୋଲି କୁହାଯାଉଛି ନାମକରଣ ହେଇକି ସୁତ ବୋଲି କୁହାଯାଉଛି ରୁଦନ୍ତଂ ସୁତମ ଆଦାୟ ଯଶୋଦା ଗ୍ରହ ସଂଗୀତା ଯଶୋଦା ହେଉଛନ୍ତି ପ୍ରକୃତରେ କୌଣସି ଗୋଟେ ଗ୍ରହ ଶନି ଗ୍ରହ କି ଅନ୍ୟ କୌଣସି ଗ୍ରହ ଏଠି ପ୍ରଭାବ ପଡ଼ିଛି ଯେଉଁଥିପାଇଁ ସେ ସଂଗୀତା ଭୟ କରିଯାଇଛନ୍ତି ମା ଯଶୋଦା ତେଣୁ କୃତ ସ୍ୱତେନ ବିପ୍ରୀ ସୁତେଇ ସ୍ତନମ ପାୟ ତେଣୁ ପୁଣି ଥରେ ବ୍ରାହ୍ମଣମାନଙ୍କୁ କହି ସେ ସ୍ୱସ୍ତାୟନ କରିଛନ୍ତି ସ୍ୱସ୍ତି ସୁବସ୍ତି ଆମେ କେମିତି ଆନନ୍ଦ ରହିବା ସ୍ୱସ୍ତି ବାଚନ ଆମେ ଯେଉଁ ଭାବୁଛେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ବା ଏଭଳି ଭାବରେ ସବୁ ଗ୍ରହଣ କରି ଆମେ ଆନନ୍ଦ ରହିବା ଏଇଟା ଦ୍ୱାରା ମଧ୍ୟ ଆମର ଆନନ୍ଦ ରହିପାରିବା କିନ୍ତୁ ମୁଖ୍ୟ ଆନନ୍ଦ କେମିତି ପ୍ରାପ୍ତ ହେବା ନାହିଁ ମନ୍ତ୍ର ମାଧ୍ୟମରେ ସ୍ୱସ୍ତାୟନ ସବୁଠାରୁ ବଡ଼ ସ୍ୱସ୍ତାୟନ ହେଉଛି ଭଗବାନଙ୍କର ନାଁ ପ୍ରକୃତ ଆନନ୍ଦ ଆମେ କେମିତି ହେଇପାରିବା ନା ଭଗବାନଙ୍କର ନାମ ଭଗବାନଙ୍କ ନାମର ଯେଉଁ ରହିଛି ଭାଗବତ ଷଷ୍ଠ ସ୍କନ୍ଧରେ ସେ ନାମର ମହିମା ବର୍ଣ୍ଣନା କରାଯାଏ ଅଜାମିଳ ବହୁତ ପ୍ରକାର ବିରାଟ ବଡ଼ ପାପ ବ୍ୟକ୍ତି ଥିଲା 88 ବର୍ଷ ବୟସ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାର ପାପକର୍ମ ଲିପ୍ତ ଥିଲା 88 ବର୍ଷ ବୟସ ପର୍ଯ୍ୟନ୍ତ ତେଣୁ ଯେତେବେଳେ ତାର ସମୟ ଆସିଗଲା କାଳ ଆସିଗଲା ସେହି ସମୟରେ 3 ଜଣ ଯମଦୂତ ଆସି ପହଞ୍ଚିଗଲେ କାହିଁକି ନା ଆମେ 3 ଭାବରେ କାର୍ଯ୍ୟ କରୁଛେ କାୟ ଶରୀର ଦ୍ୱାରା କାର୍ଯ୍ୟ କରୁଛେ ମନ ଦ୍ୱାରା କାର୍ଯ୍ୟ କରୁଛେ ଏବଂ ବଚନ ଦ୍ୱାରା କାର୍ଯ୍ୟ କରୁଛେ କାୟ ମନ ବାକ୍ୟ ତେଣୁ 3 ଭାବରେ ସେ ପାପ କାର୍ଯ୍ୟ କରୁଥିଲେ ତେଣୁ ଯମରାଜର 3 ଜଣ ଦୂତ ଆସି ପହଞ୍ଚିଗଲେ ବିକଟାଳ ରୂପ ଦେଖି ଅଜାମିଳ ଭୟ କରି ତାର ସେ ସମୟରେ 10 ପୁତ୍ର ଥିଲେ ଯେଉଁ 10 ପୁତ୍ର ତାର ବୟସ ହେଇଥିଲା 5 ବର୍ଷ ପାଖରେ ସେଠି ଖେଳୁଥିଲା ସନ୍ଧ୍ୟାସନ ଖେଳୁଥିଲା ସେଇଠି ପାଖରେ ଖେଳୁଥିଲା କ୍ରୀଡ଼ାଟକ ଧରି କରଣା ଧରି ଖେଳୁଥିଲା ତେଣୁ ଏ ଯେଉଁ ଅଦ୍ଭୁତ ବିକଟାଳ ରୂପ ଦେଖି ଭୟ କରି ସେ ପୁତ୍ରକୁ ଡାକିଦେଲା ପୁତ୍ର ନାରାୟଣ ମାୟ ନାରାୟଣ ଆସ ଏଠି ଡାକିଲି ପୁଅକୁ ଡାକିଲି ଭୟ କରି କିନ୍ତୁ ସେ ଭଗବାନଙ୍କର ନାମ ନେଇଗଲା ନାରାୟଣ ଭଗବାନଙ୍କ ନାମ ନେଇଗଲା ତେଣୁ ସାଙ୍ଗେ ସାଙ୍ଗେ ନାରାୟଣଙ୍କର 4 ଜଣ ଦୂତା ଆସି ପହଞ୍ଚିଗଲେ କୃଷ୍ଣଙ୍କର ନାରାୟଣ 4 ଅକ୍ଷର ନାରାୟଣ ସେ 4 ଦୂତା ଆସି ପହଞ୍ଚିଗଲେ ସେମାନେ ଜନଦୂତମାନଙ୍କୁ ତାଙ୍କ ସହିତ ସବୁ ମନା କରିଦେଲେ ନା ଆପଣ ନେଇପାରିବେ ନାହିଁ ଏସବୁ ବିସ୍ତାର ପ୍ରସଙ୍ଗ ରହିଛି ତାକୁ ସ୍ୱତନ୍ତ୍ର ବର୍ଣ୍ଣନା କରାଯାଇଛି ତେଣୁ ଜନଦୂତମାନେ କହିଲେ ଆଜ୍ଞା ଇଏ ତାଙ୍କର ଯେଉଁ ବିଷ୍ଣୁଦୂତମାନଙ୍କ ରୂପ ବହୁତ ସୁନ୍ଦର ରୂପ ବିଷ୍ଣୁଙ୍କ ଭଳି ରୂପ ବିଷ୍ଣୁଙ୍କ ଭଳି ସୁନ୍ଦର ରୂପ ତାଙ୍କର ଜନଦୂତମାନଙ୍କ ରୂପ ବହୁତ କଦର୍ଯ୍ୟ ତେଣୁ ଯାହା ହେଉ ସେ ତାଙ୍କ ରୂପ ଦେଖି ଆସିଲେ ଦେଇଯାଉଛନ୍ତି କେତେ ସୁନ୍ଦର ରୂପ ତାଙ୍କ ଜୀବନରେ ଦେଖିନଥିଲେ ବିଷ୍ଣୁଦୂତମାନେ ଦେଖିଲେ ପ୍ରଥମଥର ପାଇଁ ଦେଖୁଛନ୍ତି ସେ ଭାବୁଛନ୍ତି କିଏ ଆପଣ କିଏ କ'ଣ ପାଇଁ ବାଧା ଦେଉଛନ୍ତି ଆମକୁ ଇଏ ପାପି ବ୍ୟକ୍ତି ଆମେ ଆକୁ ନେଉଛୁ ନା କ'ଣ ପାପ କରିଛି ସେ ନା ସେଇ କହିଲେ ସବୁ ବିଭିନ୍ନ ପ୍ରକାର ପାପର ଲିଷ୍ଟ ଦେଲେ ବିରାଟପଡ଼ା ଲିଷ୍ଟ କରିଥିଲେ ଚିତ୍ରଗୁପ୍ତ ତେଣୁ ବିଷ୍ଣୁଦୂତମାନେ କହିଲେ ତମେ ଏଇ ଜନ୍ମର କଥା କହୁଛ ଯେ ପାପ ସବୁ କରିଥିଲା ବୋଲି ନା ହଁ ଏଇ ଜନ୍ମର ନା ତା ପୂର୍ବ ଜନ୍ମ କଥା ଜାଣିଛ ନା 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 ପୂର୍ବ ଜନ୍ମ ଜନ୍ମ କୋଟିଏ ଅଂଶା ବି ତମେ ଗୋଟିଏ ଜନ୍ମ କଥା କହୁଛ ସେ କୋଟି ଜନ୍ମର ପାପ ମୁକ୍ତ ହେଇଯାଇଛନ୍ତି ନା କିଭଳି କେତେବେଳେ ମୁକ୍ତ ହେଲେ ନା ଯଦ୍ ବ୍ୟାଜ ହାର ଦିବସ ଯେତେବେଳେ ତମେ ତାକୁ ନେବା ପାଇଁ ଆସିଥିଲ ସେ ସମୟରେ ଦିବସ ଭାବରେ ସେ କଥା କହିଲେ ନାରାୟଣ ଡାକିଥିଲେ 4 ଉଚ୍ଚାରଣ କରିଥିଲେ ନାମ ସତ୍ୟାୟନ ଭାରେ ଯେତେ ପ୍ରକାର ସ୍ୱସ୍ତିବାଚକ ରହିଛି ମନ୍ତ୍ର ସବୁ ରହିଛି ସବୁଠାରୁ ଶ୍ରେଷ୍ଠ ସ୍ୱସ୍ତିବାଚକ ମନ୍ତ୍ର ହେଉଛି ଭଗବାନଙ୍କ ନାମ ହରିଙ୍କର ନାମ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ନାମ ସତ୍ୟାୟନ ହରେ ଏ ଶ୍ରେଷ୍ଠ ମଙ୍ଗଳ ପ୍ରଦାନ କରିବ ଭଗବାନଙ୍କର ନାମ ତେଣୁ ଭଗବାନଙ୍କ ନାମରେ ଭଗବାନଙ୍କୁ ତାଙ୍କୁ ସ୍ୱସ୍ତି ପାଳନ କରାଯାଉଛି ତେଣୁ ଯଶୋଦା ମା ପୁଣି ଡାକିଲେ ଏ ଗ୍ରହର କ'ଣ ଗୋଟେ ରହିଛି ଶନି ଗ୍ରହ ବା ଆନ୍ଧ୍ରପ୍ରଦେଶ ଗ୍ରହର ରହିଛି ତେଣୁ ସବୁ ବିପ୍ରମାନେ ସେମାନେ କୃତ ସୁସ୍ଥ ହେଲେ ବିପ୍ରୟୀ ପୁଣି ବିପ୍ରମାନେ ସ୍ୱସ୍ଥାୟନ ଆରମ୍ଭ କଲେ ବିଭିନ୍ନ ସ୍ୱସ୍ଥବାଦ ରହିଛି ସବୁ ମନ୍ତ୍ର ସବୁ ରହିଛି ଆମେ ଗୋଟିଏ ମନ୍ତ୍ର ସ୍ୱସ୍ଥବାଦ ପାଠ କରିବା ଯେ ସ୍ୱସ୍ତି ନୋ ଗୋବିନ୍ଦ ସ୍ୱସ୍ତି ନୋ ଅତ୍ୟୁତ ଆନନ୍ଦ ଏ ବେଦରେ ରହିଛି ପକ୍ଷରେ ସ୍ୱସ୍ତିନ ଗୋବିନ୍ଦ ସ୍ୱସ୍ତିନ ଅତ୍ୟୁତ ଆନନ୍ଦ ସ୍ୱସ୍ତିନ ବାସୁଦେବ ବିଷ୍ଣୁ ଦାତ ସ୍ୱସ୍ତିନ ନାରାୟଣ ନରବୈ ସ୍ୱସ୍ତିନ ପ୍ରଥମାନ ପୁରୁଷୋତ୍ତମ ଦାତ ସ୍ୱସ୍ତିନ ବିଶ୍ୱକ୍ସେନ ବିଶ୍ୱେଶ୍ୱର ସ୍ୱସ୍ତିନ ଋଷିକେଶ ହରି ଦାତ ସ୍ୱସ୍ତିନ ବୈରାଗ ହରି ସ୍ୱସ୍ତିନ ଅଞ୍ଜନାଥ ହରି ଅନୁ ଭାଗବତ ଦାତ ସ୍ୱସ୍ତି ସ୍ୱସ୍ତି ସୁମଙ୍ଗଳ କେଶ ମହାନ ଶ୍ରୀକୃଷ୍ଣ ସତ୍ୟାନ୍ତରଣ ସତୀଶ୍ୱରେଶ୍ୱର ଦାତ ଇଏ ଋଗ୍ବେଦର ଏ ସ୍ୱସ୍ତ୍ୟାନ ମନ୍ତ୍ର ତେଣୁ ଏହିଭଳି ଭାବରେ ଅନେକ ସ୍ୱସ୍ତ୍ୟାନ ମନ୍ତ୍ର ସବୁ ପାଠ କରିଛନ୍ତି ବିପ୍ରମାନେ ତେଣୁ କୃତ୍ୟ ସ୍ୱସ୍ତ୍ୟାନ ବିପ୍ରୀ ସୁକ୍ତି ତନୁ ଅପାୟ ତେଣୁ ତାପରେ ଦୁଷ୍ରାମା ତାଙ୍କୁ ନେଇକି ଖଣ୍ଡମାନ କରିଛନ୍ତି ତେଣୁ ଏ ଯେଉଁ ସକଟଟି ଭାଙ୍ଗିଯାଇଛି ପୂର୍ବବତ୍ ସ୍ଥାପିତ ଗୋପୀ ବଳିବି ସ ପରିଚ୍ଛଦ ବିପ୍ରା ଋତ୍ୱା ଚୟନ ଚକ୍ରୁ ଦଧକ୍ଷଷାମ ଗୋଭୀ ତେଣୁ ଏହିସବୁ ମା' ଯେତେବେଳେ ସ୍ତନ୍ୟପାନ କରେଇଲେ ତାପରେ ଗୋପମାନେ ମାନେ ଗୋପମାନେ ଆସି ସକଟକୁ ପୁଣି ସ୍ଥାପନ କଲେ ଯେଉଁଭଳି ଭାବରେ ପୂର୍ବରୁ ଥିଲା ସେଭଳି ଭାବରେ ସ୍ଥାପନ କଲେ ଏବଂ ତା ଦେହରେ ଯେଉଁ ତା ଉପରେ ଯେଉଁ ପାତ୍ର ସବୁ ଥିଲା ତାକୁ ମଧ୍ୟ ସେଠି ରଖିଲେ ବହୁତ ରସ ସବୁ ଢାଳି ହେଇଯାଇଥିଲା ଆଉ ଯାହା ରହିଥିଲା ତାକୁ ରଖିଲେ ଏବଂ ବିପ୍ରା ଋତ୍ୱା ଅଚୟାନ ଚକ୍ରୁ ବିପ୍ରମାନେ କେଉଁଭଳି ଯଜ୍ଞ କଲେ ହୋମ କଲେ ଯଜ୍ଞ କଲେ ଏବଂ ଚକ୍ରୁ ଦଧି ଅକ୍ଷତ କୁଶ ଅମ୍ବୁଭି ଏସବୁ ପ୍ରଦାନ କରି ହୋମରେ ହୋମ ପ୍ରଦାନ କରି ଏ ଗ୍ରହ ଶାନ୍ତି କରିବା ପାଇଁ ମା' ଯଶୋଦା ଚିନ୍ତା କରୁଛନ୍ତି ଗ୍ରହ ବୋଧେ ଗ୍ରହର ପ୍ରଭାବ ଏଇଟା ହେଇଛି ତେଣୁ ବିପ୍ରମାନେ କରି ଠିକ୍ ଅଛି ଗ୍ରହ ଶାନ୍ତି କରିଦେବା ହୋମ କରି ଯଜ୍ଞ କରି ଗ୍ରହ ଶାନ୍ତି କରିଦେଲେ ତେଣୁ ସବୁଠାରୁ ଗ୍ରହମାନଙ୍କର ଯେଉଁ ରହିଛି ଶକ୍ତି ସେ ଭଗବାନଙ୍କଠାରୁ ଆସୁଛି ଏବେ ନିକଟରେ ଚନ୍ଦ୍ରଗ୍ରହଣ ପଡ଼ିଲା ରାହୁ କେତୁ ଏସବୁ ରହିଛି ଚନ୍ଦ୍ରକୁ ଗ୍ରାସ କରନ୍ତି ଗ୍ରହମାନଙ୍କର ଶକ୍ତି ରହିଛି କିନ୍ତୁ ଭଗବାନ ପାଖରେ କୌଣସି ଗ୍ରହର ଶକ୍ତି ନାହିଁ ଗ୍ରହ ଭଗବାନ ପାଖରେ କୌଣସି ପ୍ରଭାବ ପକାଇପାରିବ ନାହିଁ ଯାହାକି ହଉ ସାଧାରଣତଃ ଯେଉଁଭଳି ଭାବରେ ଗ୍ରହଣ କରାଯାଉଛି ସେ ଚନ୍ଦ୍ରଗ୍ରହଣ ଇତ୍ୟାଦି ମାନଙ୍କରେ ସୂର୍ଯ୍ୟପରାଗରେ ସବୁ ସବୁ ବିଭିନ୍ନ ସବୁ ରହିଛି ପର୍ବ ମାନେ ତୀର୍ଥମାନ ସବୁ ଯାଆନ୍ତି ସେଠି ନଦୀରେ ସ୍ନାନ କରି ବା ସମୁଦ୍ରରେ ସ୍ନାନ କରି ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି ଏସବୁ ଦ୍ୱାରା ମଧ୍ୟ ସେମାନେ ମଧ୍ୟ ପ୍ରକୃତିରେ ଉପକୃତ ହୁଅନ୍ତି ଉପକାର ପାଆନ୍ତି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦେ ଅସୂୟା ଅନୁଭୂତ ଦମ୍ଭ ଈର୍ଷା ହିଂସା ମାନ ବିବର୍ତ୍ତିତା ନ ଦେଶା ସତ୍ୟଶୀଳା ନାମ ଆଶିଷ ବିଫଳା କୃତା ଯେଉଁମାନେ ବ୍ରାହ୍ମଣ ତାଙ୍କର ଗୁଣ ସବୁ ରହିଛି କ'ଣ ସେ ଗୁଣ ନା ଅସୂୟା ଅସୂୟା କହିଲେ ଅନ୍ୟର ଗୁଣରେ ଦୋଷ ଦେଖିବା ଏ ହେଉଛି ଅସୂୟା ଗୁଣ କିନ୍ତୁ ଯେଉଁମାନଙ୍କର ଅସୂୟା ଗୁଣ ନାହିଁ ନ ଯେ ଅସୂୟା ଅନୁଭୂତ ଅସତ୍ୟ ଦମ୍ଭ ଦମ୍ଭ କହିଲେ ଭିତରେ ଗୋଟେ କଥା ବାହାରେ ଗୋଟେ କଥା ହେଉଛି ଦମ୍ଭ ଈର୍ଷା ଅନ୍ୟର ପ୍ରଗତିରେ ଦୁଃଖପ୍ରାପ୍ତ ହେବା ହେଉଛି ଈର୍ଷା ଏବଂ ଅନ୍ୟକୁ ହିଂସା କରିବା ମାନ ଦାବି କରିବା ଯେଉଁମାନେ ଏଥିରୁ ବିବର୍ଜିତ ଏଥିରୁ ଯେଉଁମାନେ ମୁକ୍ତ ସେମାନଙ୍କର ନ ଦେଶାଂ ସତ୍ୟଶୀଳା ନା ସେମାନଙ୍କୁ ସତ୍ୟଶୀଳ ବ୍ୟକ୍ତି ବୋଲି କୁହାଯାଏ ତେଣୁ ତାଙ୍କର ଆଶିଷ ବିଫଳା କୃତା ତାଙ୍କର ଆଶିଷ କେବେ ବିଫଳ ହେବ ନାହିଁ ଏ ବିପ୍ରମାନେ ଯେଉଁ ମନ୍ତ୍ର ପାଠ କରୁଛନ୍ତି ଆଶୀର୍ବାଦ ପ୍ରଦାନ କରୁଛନ୍ତି ସେ କେବେ ବିଫଳ ହେବ ନାହିଁ କାରଣ ତାଙ୍କର ଏସବୁ ରହିଛି ଗୁଣ ସବୁ ରହିଛି ତେଣୁ ଇତି ବାଳକ ମହାରାଜ ସାମ ରିଗ୍ ଯଜୁ ଉପାକୁ ଦେଇ ସାମ ବେଦ ରିଗ୍ ବେଦ ଯଜୁବେଦ ଯେଉଁ ମନ୍ତ୍ର ପାଠ କରି ବ୍ରାହ୍ମଣମାନେ ଯେଉଁ ମନ୍ତ୍ର ପାଠ କରୁଛନ୍ତି ଜଡ଼େଇ ପରିତ୍ରୀ ଓ ସୁଧୀ ଅବିଶିଚ୍ୟ ଦ୍ୱିଜ ଦେଇ ଶ୍ରେଷ୍ଠ ଦ୍ୱିଜମାନେ ସବୁ ବ୍ରାହ୍ମଣମାନେ ତେଣୁ ଏହିଭଳି ଭାବରେ ତାଙ୍କୁ ଜଳ ପ୍ରଦାନ କରୁଛନ୍ତି, ଔଷଧ ଜଳ ଇତ୍ୟାଦି ସବୁ କାମ କରି ପକାଉଛନ୍ତି। ବାଚୟିତ ସ୍ୱସ୍ତ୍ୟାନନ୍ଦ ନନ୍ଦଗୋପ ସମାହିତ କୃତ୍ୱା ଚାଗ୍ନିମ୍ ଦ୍ୱିଜିତାଭ୍ୟ ପ୍ରାଧାନ୍ୟ ମହାଗୁଣ। ଏହିଭଳି ଭାବରେ ହୋମ ଯଜ୍ଞ ଇତ୍ୟାଦି କରି କଲା ପରେ ଯଶୋଦା ମା ଏବଂ ନନ୍ଦ ମହାରାଜ ତାଙ୍କୁ ସବୁ ବିଭିନ୍ନ ସବୁ ଦାନ କରୁଛନ୍ତି, ବସ୍ତ୍ର ଅନ୍ନ ଇତ୍ୟାଦି ସବୁ ଦାନ କରୁଛନ୍ତି। ଏବଂ ଗାଁର ସର୍ବଗୁଣ ପେଦା ଗାଭୀମାନେ ମଧ୍ୟ ଦାନ କରୁଛନ୍ତି। କିଭଳି ଗାଭୀ ନା ସର୍ବଗୁଣ ପେଦା ବୁଝିଆଳି ଗାଭୀମାନେ ଦେଉଛନ୍ତି। ବାସ ସଟ୍ ରୂପ ମାଳିନ ବସ୍ତ୍ର ଡ୍ରେସ୍ ବସ୍ତ୍ର ପକାଇଛନ୍ତି ଗାଭୀ ଉପରେ। ଏବଂ ରୁକ୍ମ ମାଳିନ ସ୍ୱର୍ଣ୍ଣର ହାର ଗାଭୀମାନଙ୍କ ପକେଟ ଦିଆଯାଇଛି ସ୍ୱର୍ଣ୍ଣର ହାର। ଏବଂ ଆତ୍ମଦା ବିଧାୟ ପ୍ରଦାର୍ଥେ ଚାମ ଅର୍ଜୁନ୍ଦୃତ ପୁତ୍ରର ମଙ୍ଗଳ ପାଇଁ ସବୁ ଦାନ କରୁଛନ୍ତି ମା ଯଶୋଦା ଏବଂ ପିତା ନନ୍ଦ ମହାରାଜ। ତେଣୁ ସୁଭଦ୍ରଭୂ ସ୍ୱାମୀ କହୁଛନ୍ତି ବିପ୍ରା ମନ୍ତ୍ର ବିଦ୍ୟୁତା ତେଜା ଚୋକ୍ତା ସୁଭାଷ ସହ ତା ନିଷ୍ଫଳା କରିଛନ୍ତି ନ କଦାପିତ ସ୍ଫୁଟ। ତେଣୁ ଏହି ବିପ୍ରମାନେ ଯେଉଁମାନଙ୍କର ବଡ଼ ଗୁଣ ସବୁ ରହିଛି ମନ୍ତ୍ରବିଦା ଯେଉଁ ମନ୍ତ୍ର ଜାଣନ୍ତି ସେମାନେ, ତେଣୁ ସେମାନେ ଯେଉଁ ଆଶିଷ ପ୍ରଦାନ କଲେ ଆଶୀର୍ବାଦ ପ୍ରଦାନ କଲେ ଏଇଟା କହିଲେ ବିଫଳ ହେବ ନାହିଁ। ଏହିଭଳି ଭାବରେ ଏ ଚପଟା ମୋଚନ ଲୀଳା ବର୍ଣ୍ଣନା କରାଗଲା। ଏଥିରେ ଗୋଟେ କଥା କୁହାଯାଇ ନାହିଁ, ପ୍ରକୃତରେ ଏ ଗୋଟେ ଅସୁର ଆସିଥିଲା। ସେ ଅସୁରଟି ହେଉଛି ହିରଣ୍ୟାକ୍ଷର ପୁତ୍ର, ହିରଣ୍ୟାକ୍ଷର ପୁତ୍ର ଉତ୍କଚ ସେ ଲୋମସ ମନ୍ଦରା ଉତ୍କଚ ହେଇଥିଲେ। ତେଣୁ ସେ କୌଣସି ଶରୀର ପ୍ରାପ୍ତ ହେଉନଥିଲେ, ଅଶରୀର ହେଇକି ରହିଥିଲେ। ତେଣୁ କଂସ ଦ୍ୱାରା ପ୍ରେରିତ ହେଇକରି ସେ ବର୍ତ୍ତମାନ ଆସି ଏଇ ଶକଟିରେ ଆଶ୍ରୟ ନେଇଥିଲା। ତେଣୁ ସେ ଚିନ୍ତା କରୁଥିଲା କେତେବେଳେ ସୁବିଧା ଦେଖି ଚାପିକିରି ପିଲାଟିକୁ ହତ୍ୟା କରିଥିବ ଚିନ୍ତା କରୁଥିଲା ସେ। ତେଣୁ ଭଗବାନ ଗୋଟିଏ କାର୍ଯ୍ୟରେ ଅନେକ କଥା ତାଙ୍କର ହେଇଯାଏ, ଅନେକ ସଂକଳ୍ପ ସିଦ୍ଧି ହେଇଯାଏ ଭଗବାନଙ୍କର। ତେଣୁ ଭଗବାନ ଏଇ ଯେଉଁ ସକଟକୁ ଓଲଟେଇ ଦେଲେ ସେ ଉତ୍କଚ ଉଦ୍ଧାର ପାଇଲା, ଉତ୍କଚ ମୁଖ୍ୟ ହେଲା। ଯେପରି ଭାବରେ ଉତ୍ନା ମୁଖ୍ୟ ହେଇଥିଲା ବର୍ତ୍ତମାନ ଉତ୍କଚ ମୁଖ୍ୟ ହେଲା, ତାକୁ ଅନ୍ୟ କେହି ଜାଣିପାରି ନାହାନ୍ତି, ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଅଧ୍ୟାୟରେ ତିନୋଟି ଲୀଳା ରହିଛି, ଏ ଗୋଟିଏ ଲୀଳା ବର୍ଣ୍ଣନା କରାଗଲା। ଆଉ ଗୋଟିଏ ଲୀଳା ଆସି ଏଇଟା ହେଉଛି ଗୋଟିଏ ବର୍ଷର ଲୀଳା, ଏକ ବର୍ଷର ଲୀଳା, ଛଅ ମାସ ଛଅ ଦିନର କଥା କୁହାଗଲା ଉତ୍ନା ମୁଖ୍ୟ ଲୀଳା। ଏ ତିନି ମାସ ଲୀଳା ହେଉଛି ସପଟା ପ୍ରେମାସିକା, ତିନି ମାସ ଉପରେ ହେଇଥିଲା ସେ ସମୟରେ ସପଟ ଉଦ୍ଧାର ହେଇଥିଲା। ଏବଂ ଆଉ ଗୋଟିଏ ଥର ଏଠି କୁହାହେଉଛି ଏକଦା ଆଳୁ ମାରୁଡ଼ ଲାଳଜାଞ୍ଚି ସୂଚନ ସତୀ ଗରିମାଣ ଶିଶୋର ବୋଣୁ ନ ସେ ଗିରିକୁଟବ। ତେଣୁ ଏକଦା କହିଲେ ଏଇ ଯେତେବେଳେ ଭଗବାନ ଏକ ବର୍ଷରେ ହେଇଯାଇଥିଲେ, ସେତେବେଳେ ଏକ ବର୍ଷରେ ହେଇଯାଇଥିଲେ। ତେଣୁ ଏକଦା ଆଳୁ ମାରୁଡ଼ ଭଗବାନଙ୍କୁ ମା ଯଶୋଦା କୋଡ଼ରେ ଧରି ଲାଳୟନ୍ତି ସୁତମ ସତୀ ଲାଳନ କରୁଛନ୍ତି, ତାକୁ ସ୍ତନ୍ୟପାନ କରୁଛନ୍ତି। ଏବଂ ପାଳନ କହିଲେ ଖାଦ୍ୟ ଇତ୍ୟାଦି ପ୍ରଦାନ କରିବା, ଲାଳନ କହିଲେ ଚୁମ୍ବନ ଇତ୍ୟାଦି କରିବା। ତେଣୁ ପୁତ୍ରକୁ ଲାଳନ କରୁଛନ୍ତି, ଲାଳୟନ୍ତି ସୁତମ ସତୀ କରୁଥିଲା ବେଳେ ସେହି ସମୟରେ ଗରିମାଣ ଶିଶୁ ବୋଡ଼ୁ ଶିଶୁର ଓଜନ ବଢ଼ିଗଲା, ଗରିମାଣ ଶିଶୁ ବୋଡ଼ୁ ଏତେ ଓଜନ ହେଇଗଲା ସେ ଯେଉଁ ମା ତାକୁ ଟେକିକିରି ଏମିତି ପକାଉଥିଲେ ଲାଳନ କରୁଥିଲେ କରୁଥିଲେ, କିନ୍ତୁ ଏତେ ପିଲାର ଓଜନ ହେଇଗଲା ବୋଡ଼ୁ ନା ସେ ତାକୁ ଉତ୍ତୋଳନ କରିପାରିଲେ ନାହିଁ, ବୋଡ଼ୁ ଧରିପାରିଲେ ନାହିଁ ନ ସେ ଗିରି କୁଟବ ଏତେ ଓଜନ ହେଇଗଲା ଗିରିଶୃଙ୍ଗ ଭଳି ଓଜନ ହେଇଗଲା ତାଙ୍କର। ଛୋଟ ପିଲା ଏକ ବର୍ଷ ଶିଶୁ କେତେ ଓଜନ ତାଙ୍କର ହେବ, କିନ୍ତୁ ସେ ଆଉ ଟେକିପାରିଲେ ନାହିଁ, ମା ଟେକିପାରିଲେ ନାହିଁ। ଏକ ବର୍ଷ ଲୀଳା ଏଇଟା ହେଇଥିଲା। ଏଇଟା ମଧ୍ୟ ଆଉ ଜଣେ ଅସୁରକୁ ଉଦ୍ଧାର କରିବେ ଭଗବାନ। ତେଣୁ ମା ଚିନ୍ତା କରୁଛନ୍ତି ପୁଣି କ'ଣ ଗ୍ରହ ଲାଗିଲା କି, ଗୋଟେ ଗ୍ରହ ଲାଗିଥିଲା ସେତେବେଳେ ପୁଣି ଆଉ ଗୋଟେ କ'ଣ ଗ୍ରହ ଲାଗିଲା କି କ'ଣ ହେଲା ଚିନ୍ତା କରିପାରୁନାହାନ୍ତି, ମା ଭ୍ରମରେ ପଡ଼ିଯାଉଛନ୍ତି। ତେଣୁ ଭୂମ ନିଧାୟତାଂ ଗୋପୀ ଗୋପୀ କେଡ଼େ ଯଶୋଦା ଅର୍ଥ ଦେଖିପାରିଲେ ନାହିଁ ବାଧ୍ୟ ସେ ଭୂମିରେ ତାକୁ ଶୁଆଇଦେଲେ ବା ବସେଇଦେଲେ ଭୂମି ନିଧାୟ ତା ଗୋପୀ ବିସ୍ମିତା ଭାର ପୀଡ଼ିତା ଏତେ କେମିତି ଓଜନ ହେଲା ବିସ୍ମିତ ହେଇଯାଉଛନ୍ତି ସେ ଏତେ ଓଜନ କେମିତି ହେଲା ଆଶ୍ଚର୍ଯ୍ୟ କଥା ପୁଣି କ'ଣ ଗ୍ରହ ଆସିଗଲା କି କିଛି ମହାପୁରୁଷ ମାଧ ଜଗତା ମାସ କର୍ମସୁ ତେଣୁ ସେ ଭଗବାନଙ୍କ ସ୍ମରଣରେ ଗଲେ ଭଗବାନଙ୍କର ସ୍ମରଣ କଲେ ପ୍ରଭୁ ମୋ ପୁତ୍ରକୁ ରକ୍ଷା କର ସେ ପୁତ୍ର ହେଉଛନ୍ତି ସେ ଭଗବାନ ସେଇଟା ସେ ଜାଣିପାରୁନାହାନ୍ତି ଯେତେ ଭଗବାନ ତାଙ୍କର ଔଷଧ ଦେଖିଲେ ମଧ୍ୟ ଇଏ ଯେ ଭଗବାନ ବୋଲି ସେ ଜାଣିପାରୁନାହାନ୍ତି ମା ଯଶୋଦା ଆଜ୍ଞା ବହୁତ କଥା ମୁଁ ଛାଡ଼ିଦେଲି ଗୋଟେ କଥା କହିବାର ଅଛି ଯେ ଏ ଯେଉଁ ଏ ବ୍ରାହ୍ମଣମାନଙ୍କ କଥା ଯେଉଁ ପଡ଼ିଥିଲା ସେଥିରେ ଆମ ସେ ସମୟ ରାଧାକୃଷ୍ଣ ମାଳ କଥା କହୁଥିଲେ ଯେ ବ୍ରାହ୍ମଣମାନେ ଆସ୍ତେ ଆସ୍ତେ ବ୍ରାହ୍ମଣମାନଙ୍କର ଦ୍ୱାପର ଯୁଗର କଥା କୁହାଯାଉଛି ବ୍ରାହ୍ମଣମାନଙ୍କର ଏତେ ଶକ୍ତି ଥିଲା ଯେ ତାଙ୍କ ଆଶୀର୍ବାଦ କେବେ ବିଫଳ ହେଉନଥିଲା ଏମିତିକି କଳିଯୁଗ ପର୍ଯ୍ୟନ୍ତ କଳିଯୁଗର ଆରମ୍ଭ ପର୍ଯ୍ୟନ୍ତ ବ୍ରାହ୍ମଣମାନଙ୍କ ଶକ୍ତି ବହୁତ ବହୁତ ଶକ୍ତିଶାଳୀ ଥିଲେ ସେମାନେ ଆମେ ଯେଉଁ କହୁଥିଲୁ ଗତକାଲି ପରୀକ୍ଷିତ ମହାରାଜଙ୍କୁ ଅଭିଶାପ ଦେଇଥିଲେ କିଏ ଗୋଟେ ପାଞ୍ଚ ବର୍ଷର ବ୍ରାହ୍ମଣ ପାଞ୍ଚ ବର୍ଷର ବାଳକ ଶ୍ରୀଙ୍ଗୀ ପାଞ୍ଚ ବର୍ଷର ବାଳକ ଥିଲା ବ୍ରାହ୍ମଣ ବାଳକ ଥିଲା ସେ ଅଭିଶାପ ଦେଇଦେଲେ ସାତ ଦିନରେ ତକ୍ଷ ଦଂଶନ କରିବେ ତାକୁ କେହି ଏପଟ ସେପଟ କରିପାରିଲେ ନାହିଁ ବ୍ରାହ୍ମଣଙ୍କର ଏତେ ଶକ୍ତି ଥିଲା ସେ ସମୟରେ କିନ୍ତୁ ଆସ୍ତେ ଆସ୍ତେ ଯୁଗର ପରିବର୍ତ୍ତନରେ ସେ ଶକ୍ତି ମଧ୍ୟ ହ୍ରାସ ପାଉଛି ତେଣୁ ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ମହାରାଜ ଗୋଟେ କଥା କହୁଥିଲେ ଯେ କଳିଯୁଗରେ କେବଳ ବ୍ରାହ୍ମଣମାନଙ୍କ ଶକ୍ତି ହ୍ରାସ ପାଇଛି ତା ନୁହଁ ସମସ୍ତଙ୍କର ଶକ୍ତି ହ୍ରାସ ପାଇଛି ତେଣୁ ଜଣେ ରାଜା ଥିଲେ ସେ କହିଲେ ସେ ରାଜ୍ୟରେ ସମସ୍ତ ବ୍ରାହ୍ମଣମାନଙ୍କୁ ବୁଲେଇଲେ ଡକେଇଲେ କହିଲେ ଜଣେ ବ୍ରାହ୍ମଣ ଥିଲେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇ ଜଣେ ବ୍ରାହ୍ମଣ ଥିଲେ ଅଗତି କୃଷି ଯିଏକି ସମଗ୍ର ସମୁଦ୍ରକୁ ପାନ କରିଦେଇଥିଲେ ଚଳୁ କରିଦେଇଥିଲେ ସମଗ୍ର ସମୁଦ୍ରକୁ ସାତ ସମୁଦ୍ରକୁ ପାନ କରିଦେଇଥିଲେ ତେଣୁ ସିଏ ଗୋଟେ ବିରାଟ ଆପଣ ଯେଉଁ ରହିଛି ସେଠି ପାଣି ଟାଙ୍କି ରହିଛି ସେଗୁଡ଼ିକ ବଡ଼ ପାଣି ଟାଙ୍କି କରି ତା ଦେହରେ ପାଣି ଭର୍ତ୍ତି କରିଦେଲେ ସବୁ ବ୍ରାହ୍ମଣ ଡକେଇଲେ ଦେଖା ତୁମର କ'ଣ ଶକ୍ତି ଅଛି ଗୋଟିଏ ଯଦି ଏତିକି ଏଇ ହଜାର ଲିଟର ପାଣି ଯଦି ପିଇଦେବ ଜଣେ ତାହେଲେ ମୁଁ ଜାଣିଛି ପ୍ରକୃତିରେ ତୁମେ ବ୍ରାହ୍ମଣ ତେଣୁ କିଏ ବ୍ରାହ୍ମଣ ପିଇବ ହଜାର ଲିଟର ପାଣି ସେମାନେ ସବୁ ପ୍ରମାଣ କହିଲେ ତେଣୁ ଜଣେ ବ୍ରାହ୍ମଣ ଥିଲେ ସେ କହିଲେ ମହାରାଜ ମୋର ଶକ୍ତି ଅଛି ମୁଁ ପାଣି ପିଇଦେବି ଆଉ ତାକୁ ପିଅ ନା କିନ୍ତୁ ଗୋଟେ କଣ୍ଡିସନ କ'ଣ କଣ୍ଡିସନ ନା ଜଣେ କ୍ଷେତ୍ର ଥିଲେ ଭଗବାନ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଥିଲେ କ୍ଷତ୍ରିୟ ଆପଣ ବି କ୍ଷତ୍ରିୟ ରାଜା ସେ ସମୁଦ୍ରରେ ପର୍ବତମାନଙ୍କୁ ବସେଇ ଦେଉଥିଲେ ଚତୁବନ୍ଧ କରିଦେଉଥିଲେ ତେଣୁ ମୋର ଏଇ ଶାଳଗ୍ରାମ ଖଣ୍ଡିକ ଅଛି ଛୋଟିଆ ଶାଳଗ୍ରାମଟେ ଆପଣ ଏଇ ପାଣିରେ ଶାଳଗ୍ରାମ ବସେଇ ଦିଅନ୍ତୁ ମୁଁ ପିଇଦେବି ପାଣି ସବୁ ପିଇଦେବି ତେଣୁ ରାଜା ସେଠି ସେବା ପ୍ରାର୍ଥନା କରେ ତେଣୁ ସବୁ ଯେଭଳି ଭାବରେ ବ୍ରାହ୍ମଣମାନଙ୍କୁ ପତନ ହେଇଛି ସମସ୍ତଙ୍କ ପତନ ହେଇଛି ସେ ଅନୁସାରେ ସେମାନେ ସମସ୍ତେ କାର୍ଯ୍ୟ କରିବେ ସେ ଅନୁସାରେ ତେଣୁ ବହୁତ କଥା ରହିଛି ଆମେ ଭୁଲି ଯାଉଛେ ଯାହା ହଉ ଏହିଭଳି ଭାବରେ ମା ଯଶୋଦା ବର୍ତ୍ତମାନ ସେ ବର୍ତ୍ତମାନ ପିଲାକୁ ଆଉ ଦେଖିପାରୁନାହାନ୍ତି ତେଣୁ ଭୂମି ନିଧାୟ ଭୂମିରେ ବସେଇ ଦେଇଛନ୍ତି ମହାପୁରୁଷ ମାଧବ ଭଗବାନଙ୍କ ଶରଣରେ ଯାଇଛନ୍ତି ଭଗବାନଙ୍କ ଶରଣରେ ପ୍ରଭୁ ମୋର ପୁତ୍ରକୁ ରକ୍ଷା କରନ୍ତୁ ଯଦିଓ ତାଙ୍କର ପୁତ୍ର ଭଗବାନ କିନ୍ତୁ ସେମାନେ ଜାଣିପାରୁନାହାନ୍ତି ତେଣୁ ଏହି ସମୟରେ ଆଉ ଜଣେ ଅସୁର ଆସିଛି କଂସ ପ୍ରେରିତ କଂସ ପ୍ରେରଣ କରିଛି ଦୈତ୍ୟ ନାମ୍ନା ତୃଣାବର୍ତ୍ତ ତୃଣାବର୍ତ୍ତ ସେ ଜଡ଼ ସୃଷ୍ଟି କରିବ ସେ ତୃଣାବର୍ତ୍ତ ତୃଣମାନଙ୍କୁ ଆବର୍ତ୍ତ କରିବ ବୁଲେଇବ ତୃଣମାନଙ୍କୁ ଯେଉଁ ମହୁରୀ ହୁଏ ଝଡ଼ରେ ଯେଉଁଭଳି ଭାବରେ ଧୂଳି ଝଡ଼ ସବୁ ହୁଏ ସେହିଭଳି ଭାବରେ ଏ ତୃଣାବର୍ତ୍ତ ଅସୁର ଆସିଛି କଂସ ପ୍ରେରଣ କରିଛି ଦୈତ୍ୟ ନାମ୍ନା ତୃଣାବର୍ତ୍ତ କଂସ ଭୃତ୍ୟ ପ୍ରଣୋଦିତ କଂସ ପ୍ରେରଣ କରିଛି କୃଷ୍ଣମାନଙ୍କୁ ଏଇ କୁଣାଳପତି ଅସୁରକୁ। ତେଣୁ ଚକ୍ରବାତ ସ୍ୱରୂପେଣ ଯାହାର ଆସିନ ବର୍ଗତମ, ତେଣୁ ଚକ୍ରବାତ ଉପରେ ଆସିଛି ଯେ ଝଡ଼ଭଳି ଆସି ଝଡ଼ଗଞ୍ଜା ଭଳି ଚକ୍ରବାତ ଭଳି ଆସିଛି ଏବଂ ଯାହାର ଆସିନ ବର୍ଗତମ। ତେଣୁ ଯେଉଁ ଅର୍ଭକ ଯେଉଁ ଏକ ବର୍ଷର ବାଳକ କୃଷ୍ଣଦେବ ବସିଥିଲେ ପ୍ରଭୁପାଦ ମହାରାଜଙ୍କ ଭାଷାରେ କହୁଛନ୍ତି, ସେ ସମୟରେ ସେ ପୁଣି ହାଲକା ହେଇଗଲେ, ସେ ସମୟରେ ସେ ଆଉ ଭାରି ହେଲେ ନାହିଁ। କାରଣ ଯଦି ମାଆ ପାଖରେ ରହିଥାନ୍ତେ ମାଆଙ୍କ ସହିତ ସେ ନେଇଯାଇଥାନ୍ତା ପିତାମ୍ରତ, ଭଗବାନ ସବୁ ଜାଣନ୍ତି କ'ଣ ହବ ଲୀଳା। ତେଣୁ ନିଜକୁ ଭାରି କରିଦେଇଥିଲେ, କିନ୍ତୁ ମାଆଙ୍କର ବସାଇ ଦେଲେ ପୁଣି ନିଜକୁ ସେ ହାଲକା କରିଦେଲେ। ଯେଉଁଭଳି ଭାବରେ ତାଙ୍କର ସ୍ୱାଭାବିକ ଓଜନ ଥିଲା ସେ ଓଜନ ସେ ହେଇଗଲେ। ତେଣୁ ତୁମାବର୍ତ୍ତ ବହୁତ ସହଜରେ ତାଙ୍କୁ ଉଠି ନେଇଗଲା ଅର୍ଭକ ଯାହାର ଆସିନ ଅର୍ଭକ ଯାହାର ଅନେକ ଗୁଡ଼ିଏ ଗ୍ରୁପ ପଳେଇଲା ଆକାଶକୁ ପଳେଇଲା। ତେଣୁ ଗୋକୁଳମ ସର୍ବମ ଆବୁଡ଼ ମୁସ୍ମି ଚକ୍ଷୁଷ ରେଣୁ ହି ଇରାଂଶୁ ମହାଭୂର ଶବ୍ଦେନ ପ୍ରତିଶୋଧିତ। ସାରା ବ୍ରଜସାରା ବ୍ରଜଭୂମି ଯେତେ ବ୍ରଜଧାମ ରହିଛି ସବୁ ଜାଗାରେ ଗୋକୁଳମ ସର୍ବମାପଣ ସମସ୍ତ ଗୋକୁଳରେ ଏଇଭଳି ଧୂଳି ଜଣ ଆରମ୍ଭ ହୋଇଗଲା ଏବଂ ମୁସ୍ମି ଚକ୍ଷୁଷ ଭୂମି ରେଣୁ ହି ଏତେ ଧୂଳି ସବୁ ଉଡ଼ିଲା, ସମସ୍ତ ଚକ୍ଷୁରେ ସବୁ ଧୂଳି ପଡ଼ିଗଲା, କେହି ଦେଖିପାରିଲେନି, ତାକୁ ବନ୍ଦ କରିଦେଉଛନ୍ତି। ତେଣୁ ଇରାଂଶୁ ମହାଘୋର ଶବ୍ଦେନ ଏବଂ ବହୁତ ଭୀଷଣ ଶବ୍ଦ ମଧ୍ୟ ହେଉଛି, ମହାଘୋର ଶବ୍ଦ ଖାଲି ଯେ ପବନ ଉଠୁଛି ତା ନୁହଁ, ଭୀଷଣ ଶବ୍ଦ ମଧ୍ୟ ହେଉଛି। ତେଣୁ ପ୍ରଦେଶ ଦିଶ ଚାରିଆଡ଼େ ଏଇଭଳି ଭାବରେ ବାୟୁ ଝଡ଼ ସବୁ ଧୂଳି ଝଡ଼ ସବୁ ହେଇଯାଉଛି, ସମସ୍ତ ଚକ୍ଷୁ ସବୁ ବାୟୁ ବାଲି ସବୁ ପଶିଯାଉଛି, କେଉଁ ଦେଖିପାରୁନାହାନ୍ତି କେହି। ତେଣୁ ମୁହୂର୍ତ୍ତ ମହାଭାବତ ଗୋଷ୍ଠଣ ରଜସା କଂସା ବୁଧ ଗୋଟିଏ ମୁହୂର୍ତ୍ତରେ ସବୁ ଗୋକୁଳରେ ସବୁ ଏଇ ଧୂଳି ସବୁ ଛାଇଗଲା, ସମସ୍ତଙ୍କ ଆଖି ଛାଇଗଲା, ରଜସା କଂସା ବୁଧ ସେମାନେ ଦେଖିପାରିଲେ ନାହିଁ। ତେଣୁ ସୁଗନ୍ ଯଶୋଦା ମା ପ୍ରଚାର ତସ୍ମିନ୍ ନ୍ୟସ୍ତବତୀ ରଥ। ତେଣୁ ଯଶୋଦା ଯେତେବେଳେ ଦେଖିଲେ ଏଇଭଳି ଭାବରେ ଝଡ଼ ହେଉଛି, ସେତେବେଳେ ସେ ଚିନ୍ତା କଲେ, ପୁଅକୁ ମୁଁ ଛାଡ଼ି ଆସିଛି, କ'ଣ ହେଲା ପୁଅର କହି ଏଥିରୁ ଆସି ଦେଖନ୍ତି। ସୁତମ ଯଶୋଦା ମା ପ୍ରଚାର ଆଉ ଦେଖିପାରିଲେ ନାହିଁ, ସେଠି ପୁଅକୁ ଆଉ ଦେଖିପାରିଲେ ନାହିଁ, ସେଠି ବସେଇକି ଆସିଥିଲେ। କିନ୍ତୁ ଏ ଯେଉଁ ଝଡ଼ ହେଲା, ଝଡ଼ ଦେଖିକି ମା ଯଶୋଦା ଚିନ୍ତା କରୁଛନ୍ତି, ପୁଅ ବସେଇ ଆସିଥିଲି ତା କ'ଣ ଅସୁବିଧା ହେବ, ଏଠି ଯାଉଛନ୍ତି ଦେଖିଲା ବେଳକୁ ପୁଅ ନାହିଁ ସେଠି। ଯଶୋଦା ମା ପ୍ରଚାର ତସ୍ମିନ୍ ନସ୍ତବତୀ ରଥ ଯେଉଁଠି ରଖିଦେଇଥିଲେ ସେଠି ନାହାନ୍ତି ସେ ପୁଅ। ତେଣୁ ନା ପଶ୍ଚାତ ତଷ୍ଟ ନାଥମାନ ପରମ ଚାପି ବିମୋହିତ ତୃଣାବର୍ତ୍ତନ ସୃଷ୍ଟ୍ରାଭି ସର୍ପରାଭି ଉପକୃତ। ଏବଂ ସେ ଯେତେବେଳେ ବାହାରକୁ ବାହାରି ଯାଇଛି ସେ ସମୟରେ ତାଙ୍କ ଆଖି ମଧ୍ୟ ବୁଜି ହେଇଯାଇଛି, ଏ ସର୍ପରା ଏ ଯେଉଁ ବାଲି ସବୁ ପୋଡ଼ୁଛି ସେଥିରେ ମଧ୍ୟ ସେ ଦେଖିପାରୁନାହାନ୍ତି, ଆଖି ବନ୍ଦ ହେଇଯାଉଛି। କିନ୍ତୁ ପୁଅକୁ ତଥାପି ଆଖି କରି ଦେଖୁଛନ୍ତି, ପୁଅ ନାହିଁ ପାଉନାହାନ୍ତି। ତେଣୁ ଇତି ଖର ପବନ ଚକ୍ର ପାଞ୍ଚ ବର୍ଷେ ସୁତ ପଦ୍ମୀ ବଳା ଅଭିଲକ୍ଷ ମାତା ଅତି କରୁଣା ମନୁସ୍ମରନ୍ତେ ସୁତ ଭୂମି ପବିତା ମୃତ ବତ୍ସଳା ମୃତ ବତ୍ସକା ଯଥା ଗୁ। ଯେଭଳି ଗାଭୀ ତାର ବର୍ଷା ମୃତ୍ୟୁ କଲେ ଯେଭଳି ଭାବରେ ସେ ବହୁତ କରୁଣ ରୋଦନ କରେ, ସେଭଳି ମା ତଳେ ପଡ଼ିଯାଇଛନ୍ତି, ଭୂମି ପବିତା ଭୂମିରେ ପଡ଼ିଯାଇଛନ୍ତି, ବିଗଳ ପଡ଼ିଯାଇଛନ୍ତି, କ୍ରନ୍ଦନ କରିକରି ଇତି ଖର ପବନ ଚକ୍ର ଏଇଭଳି ଭାବରେ ଜୋର ଭୀଷଣ ଯେଉଁ ପବନ ହେଉଛି ଏବଂ ଧୂଳି ଝଡ଼ା ହେଉଛି ଏବଂ ସୁତକୁ ଦେଖିପାରିଲେ ନାହିଁ, ଅଭିଲକ୍ଷ ମାତା ଦେଖିପାରିଲେ ନାହିଁ ମା, ତେଣୁ ଅତି କରୁଣ ମନୁସ୍ମରନ୍ତ ସୁତ, ତେଣୁ କରୁଣ ଭାବରେ ସେ ରୋଦନ କରୁଛନ୍ତି ଏବଂ ରୋଦନ କରି ତାଙ୍କର ଠିଆ ହେବା ପାଇଁ ମଧ୍ୟ ଶକ୍ତି ନାହିଁ, ସେ ତଳେ ପଡ଼ିଯାଇଛନ୍ତି। ତେଣୁ ରୁଦିତ ଅନୁ ନିଶମ୍ୟ ତତ୍ର ଗୋପ୍ୟ ଦୃଷ ମନୁତପ୍ତ ଭିଓ ଅସୁପୂର୍ଣ୍ଣ ମୁଖ୍ୟ ରୁଦୁ ରଣୁପଲବ୍ଧ ମନ୍ଦୁଶୂନୁ ପବନ ଉପାରତପାନ ସୁବର୍ଷ ବେଗେ। ତେଣୁ ଏଇ ଯେଉଁ ଯଶୋଦା ମା ରୋଦନ କରୁଛନ୍ତି, ରୁଦିତ ଅନୁନିଶମ୍ୟ ଅନ୍ୟମାନେ ଶୁଣିଲେ ବହୁତ ଜୋରରେ କନ୍ଦନ କରୁଛନ୍ତି ମା, ତେଣୁ ଏଇଟାକୁ ଅନ୍ୟ ଗୋପୀମାନେ ଶ୍ରବଣ କଲେ ଶୁଣିକରି ଦୃଷ ମନୁତପ୍ତ ଧିଓ ଅସୁପୂର୍ଣ୍ଣ ମୁଖ୍ୟ ସେମାନେ ତ ରୋଦନ କରିବା ପାଇଁ ଆସିଗଲେ, ରୋଦନ କରିକି ଆସିଲେ ପହଞ୍ଚିଗଲେ। ଭୂଷଣ ଅନ୍ତର୍ତ ସେମାନେ ମଧ୍ୟ ରୋଦନ କରୁଛନ୍ତି, କ'ଣ ପାଇଁ ମା ରୋଦନ କରୁଛନ୍ତି, ଯଶୋଦା ମା ଯଶୋଦା କାହିଁକି ରୋଦନ କରୁଛି, ଏଭଳି ଭାବେ କହି ଅସମ୍ପୂର୍ଣ୍ଣ ସେମାନେ ମଧ୍ୟ ପ୍ରଣୟନ କରିକି ଆସୁଛନ୍ତି, କ'ଣ ହେଲା, କିନ୍ତୁ ଅସୁବିଧା ହେଇଗଲା କି। ଋଦୁ ଅନୁପଲବ୍ଧ ନନ୍ଦ ଶୁଣୁ, ସମସ୍ତେ ରୋଦନ କରୁଛନ୍ତି ଏବଂ ଅନୁପଲବ୍ଧ ନନ୍ଦ ଶୁଣୁ, ନନ୍ଦ ଶୁଣୁ କେହି ଦେଖିପାରୁନାହାନ୍ତି। ତେଣୁ ପବନ ଉପାରତପାନ ସୁବର୍ଷ ଦେବେ, ତାପରେ ଯେତେବେଳେ ତୃଣାବର୍ତ୍ତ ଉଡ଼ିଯାଇଛି, ଆକାଶକୁ ପଡ଼ିଯାଇଛି, ପବନ ଟିକେ ଥମିଯାଇଛି, ସେହି ସମୟରେ ସେମାନେ ତୃଣାବର୍ତ୍ତ ଶାନ୍ତରୟୋ ବାତ୍ୟା ରୂପ ଧରୁବରଂ କୃଷ୍ଣ ନଭୋଗତୋ ଗନ୍ତୁଂ ନାଶକ୍ନୋଦୁରିଭାରୁ। ତେଣୁ ତୃଣାବର୍ତ୍ତ ଶାନ୍ତ ବର୍ତ୍ତମାନ ଦୁଇଜଣ ଶାନ୍ତ ହୋଇଯାଇଛି, ତୃଣାବର୍ତ୍ତ ଉଡ଼ିଯାଇଛି, ଆକାଶ ଉଠିଯାଇଛି। ତେଣୁ ବାତ୍ୟା ରୂପ ଧରୁବରଂ, ଏହି ବାତ୍ୟା ରୂପ ଧରିକିରି ସେ ପିଲାକୁ ହରିଯାଇଛି। ତେଣୁ କୃଷ୍ଣ ନଭୋଗତ, କୃଷ୍ଣ ଶବ୍ଦଟି ଆସିଲା, କାରଣ ଭଗବାନ ନାମ ହେଇଯାଇଛି ନାମ କରନ୍ତି। ତେଣୁ କୃଷ୍ଣ ନଭୋଗତ ବାତୁ, କୃଷ୍ଣ ବର୍ତ୍ତମାନ ଆକାଶକୁ ନେଇଯାଇଛି, ତୃଣାବର୍ତ୍ତ ନେଇଯାଇଛି। ତେଣୁ ନା ସାକ୍ଷୋ ଦୂରୀ ବାହାରୁ, କିନ୍ତୁ ଯେତେବେଳେ ଆକାଶକୁ ନେଉଛନ୍ତି ସେ ସମୟରେ କୃଷ୍ଣ ତାଙ୍କର ଭାର ବଢ଼େଇବା ଚାଲିଛି। ଇଏ ଯେଉଁ ସ୍ପିଡ଼ରେ ଯାଉଥିଲା ଆକାଶକୁ, ହତ୍ୟା କରିବ ନେଇ ଚିନ୍ତା କରୁଥିଲା, ବହୁତ ଦୂରକୁ ନେଇକିରି ଫିଙ୍ଗି ଦେଇକି ଏବେ ହତ୍ୟା କରିବ, ଏଇଭଳି ଭାବରେ ଭାବୁଥିଲା, କିନ୍ତୁ ଭଗବାନ ତାଙ୍କର ଭାର ବର୍ଧନ କଲେ, ଭାର ବଢ଼େଇଲେ। ଯେଉଁଭଳି ଭାବରେ ମାଙ୍କ ପାଖରେ ଭାର ବଢ଼େଇଥିଲେ, ସେଭଳି ବର୍ତ୍ତମାନ ଭାର ବଢ଼େଇଲେ। ତେଣୁ ନା ସ୍ୱପ୍ନ ଦୂରୀ ଭାରକୁ ଆଉ ଟେକିପାରିଲେ ନାହିଁ, ତୃଣାବର୍ତ୍ତ ଆଉ ଟେକିପାରିଲା ନାହିଁ। ତୃଣାବର୍ତ୍ତ ଯେତେ ଶକ୍ତି ଥିଲା ତାଠାରୁ ଅଧିକ ଭାର ହେଇଗଲେ ଭଗବାନ। ତେଣୁ ବର୍ତ୍ତମାନ ଭଗବାନ ଆକାଶରେ ଭ୍ରମଣ କରୁଛନ୍ତି। ଜଣେ ଆଚାର୍ଯ୍ୟ କହିଛନ୍ତି, ଭଗବାନଙ୍କର ଯେଉଁ ପୁତନା ବଦ୍ଧ ହୋଇଥିଲା, ପୁତନା ମଧ୍ୟ ହୋଇଥିଲା, ଏଥିରେ ଭଗବାନ ଯେଉଁ ରହିଥିଲେ, ସବୁ ବନବାସୀମାନେ ରହିଥିଲେ, ତାଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଲୀଳାଟି କରିଥିଲେ, ତାଙ୍କୁ ଦର୍ଶନ ମଧ୍ୟ ଦେଇଥିଲେ। ଅନେକ ଗୋଟିଏ କାର୍ଯ୍ୟରେ ସେ ଅନେକ ଲୀଳା କରିପାରନ୍ତି। ତେଣୁ ସେ ଯେଉଁ ବନବାସୀମାନେ ସେମାନେ ଆସିପାରିନାହାନ୍ତି, ନଥାନ୍ତେ ଗୋକୁଳକୁ ଆସି କୃଷ୍ଣଙ୍କର ଦର୍ଶନ କରିପାରିନଥାନ୍ତେ। ତେଣୁ ସେମାନଙ୍କୁ ବର୍ତ୍ତମାନ ଦର୍ଶନର ସୁଯୋଗ ମିଳିଲା, ଭଗବାନଙ୍କୁ ଦର୍ଶନର ସୁଯୋଗ ମିଳିଲା ସେମାନେ। ଏବଂ ବର୍ତ୍ତମାନ ଭଗବାନ ଚିନ୍ତା କରୁଛନ୍ତି, ସ୍ୱର୍ଗ ଲୋକରେ ଯେଉଁମାନେ ଅଛନ୍ତି, ଅଧିବାସୀମାନେ ସ୍ୱର୍ଗର ଦେବତା ଦେବୀମାନେ ଅଛନ୍ତି, ତେଣୁ ତାଙ୍କୁ ବର୍ତ୍ତମାନ ଦର୍ଶନ ଦେବେ ଭଗବାନ। ତୃଣାବର୍ତ୍ତ ତାକୁ ହତ୍ୟା କରିବା ପାଇଁ ଆସି, କଂସର କାର୍ଯ୍ୟ ସିଦ୍ଧି କରିବା ପାଇଁ ଆସି ତୃଣାବର୍ତ୍ତ, ତେଣୁ ତା ଦ୍ୱାରା ତାକୁ ହତ୍ୟା କରିବା ପୂର୍ବରୁ ବା ତାକୁ ଉଦ୍ଧାର କରିବା ପୂର୍ବରୁ ଭଗବାନଙ୍କର ଆଉ କେତେ ବି ଲୀଳା ମଧ୍ୟ ହୋଇଯିବ। ବିଭିନ୍ନ ଦେବାଦେବୀମାନେ ଭଗବାନ ଦର୍ଶନ କରିବେ, ଯେଉଁଭଳି ଭାବରେ ଆମେ ଦର୍ଶନ କରୁଛେ ଭଗବାନଙ୍କୁ, ସେହିଭଳି ଭାବରେ ଦେବାଦେବୀମାନେ ମଧ୍ୟ ଯାଇଥିଲେ, ଭଗବାନଙ୍କୁ ଆହ୍ୱାନ କରିଥିଲେ, ପ୍ରାର୍ଥନା କରିଥିଲେ, ପ୍ରଭୁ ଆସନ୍ତୁ, କ୍ଷୀରୋଦକ ସାଗରରେ ପ୍ରାର୍ଥନା କରିଥିଲେ। ଏଇ ଯେଉଁ ରହିଛି ମନ୍ତ୍ର ପାଠ କରି, ଯେଉଁ କ'ଣ କି ମନ୍ତ୍ର, ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ଆରାଧନା କରିଥିଲେ। ତେଣୁ ଭଗବାନଙ୍କୁ ଆସିଲେ, ଭଗବାନ ମାତୃଗର୍ଭରେ ଆସି ପହଞ୍ଚିଗଲେ, ମାତୃଗର୍ଭରେ ରହିଛନ୍ତି, ତାଙ୍କର ପୂର୍ଣ୍ଣ ଗର୍ଭ ଦର୍ଶନ କରିପାରୁନାହାନ୍ତି। ସେମାନେ ଦେବତାମାନେ ଆସି ମଧ୍ୟ ସ୍ତୁତି କରିଛନ୍ତି, ଗର୍ଭ ସ୍ତୁତି କରିଛନ୍ତି, କିନ୍ତୁ ଭଗବାନ ଯେତେବେଳେ ସୂତିକାଗ୍ରହରେ ରହିଛନ୍ତି ସେମାନେ ଦର୍ଶନ କରିପାରୁନାହାନ୍ତି। ତେଣୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ସେମାନେ ବ୍ୟାକୁଳ ହେଉଥିଲେ। ତେଣୁ ଭଗବାନ ଏଭଳି ଭାବରେ ଗୋଟେ ଲୀଳା କଲେ, ଯାହାଫଳରେ କି ବର୍ତ୍ତମାନ ଭଗବାନ ଆକାଶରେ ଭ୍ରମଣ କରୁଛନ୍ତି ଏବଂ ଦେବଦେବୀମାନେ ଭଗବାନ ଦର୍ଶନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ବର୍ତ୍ତମାନ ବ୍ୟୋମଲୀଳା ଚାଲିବ, ଆକାଶ ଲୀଳା ଚାଲିଛି, ଭ୍ରମଣ କରୁଛନ୍ତି ଭଗବାନ। ଆମର କଥାକୁ ବିଶ୍ରାମ ଦେବା, କିଛି ସମୟ କୀର୍ତ୍ତନ କରି ଆମ ପ୍ରସାଦ ନେଇକି ଆଜିର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଅନନ୍ତ କୋଟି ବୈଷ୍ଣବ କୀ, ତାରି ଗୌର ପ୍ରଣାମେ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ।